namo bhagavate vasudevaya om namo bhagavate vasudevaya om namo bhagavate vasudevaya
Hi, Vishnu. Obhasta Bhakta Sadhananda, Matra Vanda. Adi Amara, Sri Guruhare, Satsangar Vyavastha Haiti, Ara Uddesha Haiti, Guruhapattankara, Putra Agung Kanyankara, Tankara,
Guruhapattankara, Putra Pita Agung Putra Agung Kanyana. ପୁତ୍ର କନ୍ୟା ତ ନା ମାତ୍ର ଆପଣଙ୍କୁ ଆପଣଙ୍କର କଣ ପୁଅ କନ୍ୟା ପୁଅ ଝିଅଙ୍କର ପୁତ୍ର କନ୍ୟାଙ୍କର ତାଙ୍କର ଆବିର୍ଭାବ ତାଙ୍କର ଯୋଉ ଜନ୍ମଦିନ ଦିବସ ଉପଲକ୍ଷେ ଆଜି ଏହି ସତ୍ସଙ୍ଗର ବ୍ୟବସ୍ଥା କରାଯାଇଛି ତେଣୁ ଆମେ ଗୃହକର୍ତ୍ତାଙ୍କୁ ଆମର ଇସ୍କନର ଅଭୟଚରଣ କନଜର୍ଭେସନ ଡିପାର୍ଟମେଣ୍ଟ ତରଫରୁ ହାର୍ଦ୍ଦିକ ଧନ୍ୟବାଦ ଅର୍ପଣ କରୁଛୁ ଯେହେତୁ ଏଇଭଳି ଏକ ଶୁଭ ତିଥିରେ ତାଙ୍କର ପୁତ୍ର ଏବଂ କନ୍ୟାଙ୍କର ମଙ୍ଗଳ ଉଦ୍ଦେଶ୍ୟରେ ଏହି ସତ୍ସଙ୍ଗର ବ୍ୟବସ୍ଥା କରାଯାଇଛି ଏବଂ ବିଭିନ୍ନ ଆମେ ଦେଖିବା ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ଏଇ ଯୋଉ ଜନ୍ମଦିନ ଉତ୍ସବ ପାଳନ କରାଯାଉଛି ବିଭିନ୍ନ ପ୍ରକାର ପାଳନ କରାଯାଉଛି କିନ୍ତୁ କେତେଜଣ ଏଇ ଭଗବାନଙ୍କ ନାମ କୀର୍ତ୍ତନ ବ୍ୟବସ୍ଥା କରୁଛନ୍ତି ତେଣୁକରି ଆମେ ନିଶ୍ଚିତ ଭାବରେ ଆମର ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନ ସଂଘ ତରଫରୁ ତାଙ୍କୁ ଧନ୍ୟବାଦ ଅର୍ପଣ କରୁଛୁ ଯେହେତୁ ସେ ଆମକୁ ଗୋଟିଏ ସୁଯୋଗ ପ୍ରଦାନ କରିଛନ୍ତି ସେ ଏଇ ଭଗବାନଙ୍କ ନାମ କୀର୍ତ୍ତନ କରିଛନ୍ତି ଏବଂ ଭଗବାନଙ୍କ ମଧ୍ୟ କଥା କିଛି ଆମେ କହିବା ତେଣୁ ତେଣୁ ଆମେ ଅନୁରୋଧ କରିବୁ ସମସ୍ତେ ଟିକେ ଶାନ୍ତି ରକ୍ଷା କରିବେ ଭଗବାନ କଥା ଆମେ ଯୋଉ କହିବା ଭଗବାନଙ୍କ କଥା ବହୁତ ଗୁରୁତ୍ୱପୂର୍ଣ୍ଣ କଥା ଶତକଡ଼ା ଆମେ କହିବା ଶହେ ଭାଗରୁ ଅନେକ ଭାଗ ଲୋକ ଏ ବିଷୟରେ ଜାଣନ୍ତି ନାହିଁ ଭଗବାନ କଥା ବହୁତ ଜ୍ଞାନ ରହିଛି ଭୌତିକ ଜଗତରେ କିନ୍ତୁ ଭଗବାନଙ୍କ ସମ୍ବନ୍ଧୀୟ ଜ୍ଞାନ ଖୁବ୍ କ୍ୱଚିତ ଲୋକ ଜାଣନ୍ତି ଭଗବତ ଗୀତା ସପ୍ତମ ଅଧ୍ୟାୟ ତୃତୀୟ ଶ୍ଳୋକରେ ଭଗବାନ ନିଜେ ଏକଥା କହୁଛନ୍ତି ମନୁଷ୍ୟାଣାମ ସହସ୍ରେଷୁ କଶ୍ଚିତ୍ ଯତତି ସିଦ୍ଧ ହେ ଯତତାମ ବି ସିଦ୍ଧାନାମ କଶ୍ଚିତ୍ ମାନ ବ୍ୟତୀତ ତେଣୁ ଭଗବାନ ଆମେ ଦେଖିବା ଆମେ ଭୁବନେଶ୍ୱର ସହରରେ ଲକ୍ଷ ଲକ୍ଷ ଲୋକ ଅଛନ୍ତି କିନ୍ତୁ ତାଙ୍କ ଭିତରୁ କେତେଜଣ ଜୀବନର ସିଦ୍ଧି ଲାଭ କରିବାକୁ ଚେଷ୍ଟା କରୁଛନ୍ତି ସାଧାରଣତଃ ସେମାନେ କିଏ ସେମାନେ ଜାଣନ୍ତି ନାହିଁ ତେଣୁ ଯେହେତୁ ସେମାନେ ନିଜର ପରିଚୟ ଜାଣନ୍ତି ନାହିଁ ତେଣୁ ସେମାନେ ଯୋଉ ପ୍ରକାର ସିଦ୍ଧି ଲାଭ କରିବା ପାଇଁ ଚେଷ୍ଟା କରନ୍ତି ସେ ପ୍ରକୃତ ସିଦ୍ଧି ପ୍ରାପ୍ତ ହେଇପାରନ୍ତି ନାହିଁ ଯାହା ବି ହଉ ଯୋଉ କେତେଜଣ ଲୋକ ଜୀବନରେ ସିଦ୍ଧି ଲାଭ କରିବା ପାଇଁ ଚେଷ୍ଟା କରନ୍ତି ତାଙ୍କ ଭିତରୁ ଯଦି କେତେଜଣ ଲୋକ ସିଦ୍ଧି ପ୍ରାପ୍ତ ହେଇଥାନ୍ତି ସେମାନେ ମଧ୍ୟ ଏଇ ଭଗବାନଙ୍କର କଥାକୁ ଜାଣିପାରନ୍ତି ନାହିଁ ଯଥାଦାମ ବି ସିଦ୍ଧାନା ଯେତେ ସିଦ୍ଧ ବ୍ୟକ୍ତି ଅଛନ୍ତି ବିଭିନ୍ନ ଫିଲ୍ଡରେ ବିଭିନ୍ନ ଯୋଉ ରହିଛି ଡିପାର୍ଟମେଣ୍ଟ ବା ବିଭିନ୍ନ ସଂସ୍ଥାରେ ବିଭିନ୍ନ ମାର୍ଗ ଯୋଉ ରହିଛି ତା ଦେହରେ ବିଭିନ୍ନ ପ୍ରକାର ସିଦ୍ଧି ପ୍ରାପ୍ତ ହେଉଛନ୍ତି କିଏ କର୍ମ ମାର୍ଗରେ ସିଦ୍ଧି ପ୍ରାପ୍ତ ହେଉଛନ୍ତି ସାଧାରଣତଃ କର୍ମ କହିଲେ ଲୋକମାନେ କଣ ଜାଣନ୍ତି ନାହିଁ କର୍ମର ସିଦ୍ଧି କଥା କଣ କହିବା କର୍ମ କହିଲେ ସାଧାରଣତଃ ସେମାନେ ଭଗବତ ଗୀତାରେ ସେଠାରେ ଭଗବାନ ଚତୁର୍ଥ ଅଧ୍ୟାୟରେ କହିଲେ ଯେ କର୍ମଣି ଅପି ବୋଧବ୍ୟମ ବୋଧବ୍ୟମ ତ ବିକର୍ମଣ ଅକର୍ମଣସ୍ଥ ବୋଧବ୍ୟମ ଗହନା କର୍ମଣ ଗତି କର୍ମ ମଧ୍ୟ ଲୋକମାନେ ଜାଣନ୍ତି ନାହିଁ ତେଣୁ ଭଗବାନ କହିଲେ କର୍ମଣ ଅପି ବୋଧବ୍ୟମ ଏ କର୍ମ ବିଷୟରେ ଆମେ ଜାଣିବା କଥା କର୍ମଣି ଅପି ବୋଧବ୍ୟମ ବୋଧବ୍ୟମ ତ ବିକର୍ମଣ ଏବଂ କୋଉଟା ବିକର୍ମ କୋଉଟା କର୍ମ କରିବା କଥା ନୁହଁ ସେଇଟା ମଧ୍ୟ ଜାଣିବା କଥା ଏବଂ ଅକର୍ମଣସ୍ଥ ବୋଧବ୍ୟମ ଅକର୍ମଣ ବିଷୟରେ ଲୋକମାନେ ଜାଣନ୍ତି ନାହିଁ ଗହନା କର୍ମଣ ଗତି କର୍ମର ଗତି ବହୁତ ଗଭୀର ରହିଛି ବୁଝିପାରିବେ ନାହିଁ କବୟୋପି ଅତ୍ର ମୋହିତା ଏବଂ ଗୀତାରେ ଭଗବାନ କହିଲେ ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତିମାନେ ମଧ୍ୟ ସେମାନେ ମୋହିତ ହେଇଯାନ୍ତି ପ୍ରକୃତରେ କର୍ମ କଣ ତେଣୁ ଯାହା ହଉ ଏ କର୍ମରେ କେତେଜଣ ସିଦ୍ଧି ପ୍ରାପ୍ତ ହେଉଛନ୍ତି ତେଣୁ ଆମେ କହିବା କର୍ମ କହିଲେ ଯୋଉଟାକ ବେଦରେ ବର୍ଣ୍ଣିତ ହେଇଛି, ବେଦରେ ଅନୁମୋଦିତ କର୍ମକୁ କର୍ମ ବୋଲି କୁହାଯିବ। ଏ ଦୁଇ ପ୍ରକାର କର୍ମ ରହିଛି, ଗୋଟେ ସକାମ କର୍ମ, ଗୋଟେ ଅକାମ କର୍ମ। ତେଣୁ ସାଧାରଣତଃ ଲୋକମାନେ ଯୋଉ କର୍ମକାଣ୍ଡ ଧାରାରେ, କର୍ମକାଣ୍ଡ ଧାରା ବେଦରେ ଯୋଉ କର୍ମକାଣ୍ଡ ଧାରା ରହିଛି, ଏ କର୍ମକାଣ୍ଡ ଧାରା ଇଏ ହେଉଛି ବେଦ ଅନୁମୋଦିତ କର୍ମ। ବେଦ ଅନୁମୋଦିତ ସାଧାରଣତଃ ଲୋକମାନେ ବେଦ ନିଷିଦ୍ଧ କର୍ମ କରୁଛନ୍ତି, ଲୋକମାନେ ଜାଣନ୍ତି ନାହିଁ ଏଟା ବେଦରେ ନିଷିଦ୍ଧ କରାଯାଇଛି। ଯେମିତି ଦ୍ୟୁତଂ ପାନଂ ସ୍ତ୍ରିୟଂ ସୁନା ଯତ୍ର ଅଧର୍ମ ଚତୁର୍ବିଧା, ଦ୍ୟୁତ କ୍ରୀଡ଼ା, ନିଶାଦ୍ରବ୍ୟ ସେବନ, ଅବୈଧ ସ୍ତ୍ରୀ ସଙ୍ଗ ଏବଂ ଜୀବ ହତ୍ୟା, ଏ ଚାରୋଟି ବିଶେଷ ଭାବରେ ହେଉଛି ନିଷିଦ୍ଧ କର୍ମ। ତେଣୁ ଏ ଯୋଉ କର୍ମ ଯୋଉ ରହିଛି ସକାମ କର୍ମ, ଏ କର୍ମରେ ଯୋଉମାନେ ବେଦ ଅନୁମୋଦିତ କର୍ମ ଯୋଉମାନେ କରନ୍ତି, ବେଦ ବେଦ ଯୋଉଯାକ ନିର୍ଦ୍ଦେଶ କରିଛି, ସେଇ ମାର୍ଗରେ ଯୋଉମାନେ ଅଗ୍ରସର ହୁଅନ୍ତି ସେମାନଙ୍କୁ ସକାମ କର୍ମୀ ବୋଲି କୁହାଯାଏ। ତେଣୁ ସେମାନଙ୍କର ଯୋଉ ସିଦ୍ଧି କେମିତି ସେମାନେ ପ୍ରାପ୍ତ ହୁଅନ୍ତି ନା, ସେମାନେ ଯୋଉ ଏ ଜନ୍ମ ଶରୀର ପାଇଁ ଶରୀର ତ୍ୟାଗ କଲା ପରେ ସେମାନେ ଉନ୍ନତ ଲୋକକୁ ପ୍ରାପ୍ତ ହୁଅନ୍ତି, ଉର୍ଦ୍ଧ୍ୱଂ ଗଚ୍ଛନ୍ତି ସତ୍ତ୍ୱତା। ବେଦରେ ଯୋଉ ବିଭିନ୍ନ ପ୍ରକାର କର୍ମ ରହିଛି, ତ୍ରୈବିଦ୍ୟା ମାଂ ସୋମପା ଭୂତ ପାପା ଯଜ୍ଞ ଦୃଷ୍ଟା ସୁଗତି ପ୍ରାର୍ଥ୍ୟନ୍ତେ ତେ ପୁଣ୍ୟ ଆସାଦ୍ୟ ସୁଗନ୍ଧି ଲୋକମ ଅଶ୍ନତି ଦିବ୍ୟାନ୍ ଦିବିଦେବ ଭୋଗା। ଏ ଯୋଉ ତିନି ବେଦ ରହିଛି, ଋଗ୍ବେଦ, ସାମବେଦ ଏବଂ ଯଦୁର୍ବେଦ, ଏ ତ୍ରୈବିଦ୍ୟା ବୋଲି କୁହାଯାଉଛି। ତେଣୁ ଏଥିରେ ଯୋଉ ବିଭିନ୍ନ ପ୍ରକାର ଯଜ୍ଞର ବ୍ୟବସ୍ଥା କରାଯାଇଛି, ସେଇ ଯଜ୍ଞ ଯୋଉମାନେ କରନ୍ତି ସେ ଯଜ୍ଞ ମାଧ୍ୟମରେ ସେମାନେ ସୋମବାନ କରନ୍ତି, ଯୋଉ ମାଧ୍ୟମରେ କି ସେମାନେ ଭୂତ ପାପା ପାପ କର୍ମର ପ୍ରତିକ୍ରିୟାରୁ ମୁକ୍ତ ହେଇଯାନ୍ତି। ତେଣୁ ସେଇ ଯଜ୍ଞ ମାଧ୍ୟମରେ ସ୍ୱର୍ଗତି ପ୍ରାର୍ଥନ୍ତି, ସେମାନେ ସ୍ୱର୍ଗ ଲୋକ ବା ଉନ୍ନତ ଲୋକକୁ ଯିବା ପାଇଁ ପ୍ରାର୍ଥନା କରନ୍ତି ସେଇ ଯଜ୍ଞ ମାଧ୍ୟମରେ। ଆମର ଏହି ପ୍ରସଙ୍ଗରେ ବର୍ଣ୍ଣନା କରାଯାଇଛି ଶ୍ରୀମଦ୍ ଭାଗବତ ନବମ ସ୍କନ୍ଧରେ, ଜଣେ ଯୋଉ ଆମର ଏଇ ଯୋଉ ବର୍ତ୍ତମାନର ମନୁ, ବର୍ତ୍ତମାନ ମନୁଙ୍କ ସମୟ ହେଉଛି ବୈବସ୍ୱତ ମନୁ। ଏ ବୈବସ୍ୱତ ମନୁ ହେଉଛନ୍ତି, ସେ ହେଉଛନ୍ତି ସୂର୍ଯ୍ୟର ଦେବତା ବିବସ୍ୱାନଙ୍କର ପୁତ୍ର। ବ୍ରହ୍ମାଙ୍କର ଗୋଟେ ଦିନରେ 14 ଜଣ ମନୁ ଆସନ୍ତି। ଏ ବିବସ୍ୱାନ ଯେ ସୂର୍ଯ୍ୟଦେବଙ୍କର ଯେ ପୁତ୍ର, ସିଏ ହେଉଛନ୍ତି ସପ୍ତ ମନୁ, ବୈବସ୍ୱତ ମନୁ ବୋଲି କୁହାଯାଏ, ଯାହାଙ୍କ ବିଷୟରେ ଭଗବାନ ଭଗବତ ଗୀତା ଚତୁର୍ଥ ଅଧ୍ୟାୟରେ କହିଛନ୍ତି, ଇମଂ ବିବସ୍ୱତ ଯୋଗଂ ରୋକ୍ତବାନ ଅହମ୍ ଅବ୍ୟୟମ୍ ବିବସ୍ୱାନ ମନବେ ପ୍ରାହ ମନୁ ରିଖ୍ୱା କବି ବ୍ରବୀତ୍। ଏ ଭଗବତ ଗୀତାର ଜ୍ଞାନ ଏ ଭଗବାନ ଅର୍ଜୁନକୁ ଦେବା ପୂର୍ବରୁ 12,40,000,000 ବର୍ଷ ପୂର୍ବେ ସୂର୍ଯ୍ୟର ଦେବତା ବିବସ୍ୱାନଙ୍କୁ କହିଥିଲେ, ଏବଂ ସେଇ ଜ୍ଞାନ ବିବସ୍ୱାନ ତାଙ୍କର ପୁତ୍ର ବୈବସ୍ୱତ ମନୁ କହିଥିଲେ। ବୈବସ୍ୱତ ମନୁ ମନୁ ତାଙ୍କର ପୁତ୍ର ଇଖ୍ୱାକୁ କହିଥିଲେ। ମନୁଙ୍କର ଗୋଟିଏ କନ୍ୟା ଥିଲେ ଏବଂ ତାପରେ 10 ପୁତ୍ର ହେଲେ, ସେଇ ପୁତ୍ର ଭିତରେ ଶ୍ରେଷ୍ଠ ପୁତ୍ର ହେଉଛନ୍ତି ଇଖ୍ୱାକୁ। ସେଇ ଇଖ୍ୱାକୁ ବଂଶରେ ଯୋଉ ମନୁ ବୈବସ୍ୱତ ମନୁଙ୍କର ଯୋଉ ପୁତ୍ରମାନେ ସବୁ ଅଛନ୍ତି, 10 ପୁତ୍ର ଥିଲେ, ତାଙ୍କ ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ଇଖ୍ୱାକୁ। ସେଇଭଳି ଭାବରେ ତାଙ୍କର ଜଣେ ପୁତ୍ର ଥିଲେ ନଭଗ, ନଭଗଙ୍କର ପୁତ୍ର ଥିଲେ ନାଭାଗ। ନବମ ସ୍କନ୍ଧରେ ତାଙ୍କ କଥା ବର୍ଣ୍ଣନା କରାଯାଇଛି, ନାଭାଗ ଜଣେ ନଭଗଙ୍କର ପୁତ୍ର ମାନେ ନାଭାଗ ଯେତେବେଳେ ଗୁରୁକୁଳରେ ଥିଲେ, ତାଙ୍କର ଭାଇମାନେ ତାଙ୍କ ଭିତରେ ସମ୍ପତ୍ତିକୁ ବାଣ୍ଟିଦେଲେ, ପିତାଙ୍କର ସମ୍ପତ୍ତିକୁ ବାଣ୍ଟିଦେଲେ। ବାଣ୍ଟିଦେଲା ପରେ ଯେତେବେଳେ ନାଭାଗ ଆସିଲେ, ନାଭାଗ ଆସି ପଚାରିଲେ ମୋର ସମ୍ପତ୍ତି କଣ ଭାଗ ରହିଛି ନା ତମର କିଛି ଭାଗ, ତମର ପିତା ହେଉଛନ୍ତି କଣ ଭାଗ, ସମ୍ପତ୍ତି ସବୁ ବାଣ୍ଟିଦେଲା ପରେ ପିତାଙ୍କୁ କହିଲେ ପିତା ହେଉଛନ୍ତି ସେ ପୁତ୍ର ପାଖରେ ରହିବ ସମ୍ପତ୍ତି ପୁତ୍ର। ତେଣୁ ନାଭାଗ ଯେତେବେଳେ ତାଙ୍କ ପିତାଙ୍କ ପାଖକୁ ଗଲେ, ନବଗ ପାଖକୁ, ତାଙ୍କ ପିତା କହିଲେ ଯେ ତମର ଭାଇମାନେ ତମକୁ ଠକି ଦେଇଛନ୍ତି, କିନ୍ତୁ ଯାହା ହଉ ତମେ ବର୍ତ୍ତମାନ ଯାଅ, ଯୋଉ ଅଙ୍ଗିରସ ଗୋତ୍ରୀୟ ବ୍ରାହ୍ମଣ ମାନେ ସେମାନେ ଗୋଟେ ସ୍ଥାନରେ ଯଜ୍ଞ କରୁଛନ୍ତି, ଏଇ କର୍ମର ବିଷୟରେ କର୍ମର ସିଦ୍ଧି କଥା ମୁଁ କହୁଛି। ତେଣୁ ସେମାନେ ଯୋଉ ଯଜ୍ଞ କରୁଛନ୍ତି, ସେ ଯଜ୍ଞରେ 2 ସୂତ୍ର ରହିଛି, ଯୋଉ ସୂତ୍ରକୁ ସେମାନେ ଠିକ ଭାବରେ ପାଠ କରିପାରୁନାହାନ୍ତି। କଳିଯୁଗରେ ବିଶେଷ ଭାବରେ ଅନ୍ୟ କୌଣସି ଯଜ୍ଞ ଅନୁମୋଦିତ ନୁହେଁ, କାହିଁକି ନା ଆମେ ଠିକ ଭାବରେ ମନ୍ତ୍ର ଉଚ୍ଚାରଣ କରିପାରିବା ନାହିଁ। ସେ ସମୟରେ ସେମାନେ ସତ୍ୟଯୁଗର କଥା, ସେ ସମୟରେ ସେମାନେ ମନ୍ତ୍ର ଠିକ ଭାବେ ଉଚ୍ଚାରଣ କରିପାରୁନଥିଲେ, ସେଥିପାଇଁ ସେମାନେ ସ୍ୱର୍ଗ ଲୋକକୁ ଯାଇପାରୁନଥିଲେ। ତେଣୁ ସେ ତାଙ୍କୁ କହିଲେ, ତମେ ଯାଅ, ବୈଶ୍ୱଦେବଙ୍କର ଯୋଉ ଦୁଇଟି ସୂତ୍ର ରହିଛି ସୂକ୍ତ, ସେ ସୂକ୍ତକୁ ଯଦି ଠିକ ଭାବେ ତମେ ଉଚ୍ଚାରଣ କରିଦେବ ତାହେଲେ ସେମାନେ ସ୍ୱର୍ଗ ଲୋକକୁ ଯିବେ। ତେଣୁ ଏଇ ଯଜ୍ଞ ଯୋଉ ରହିଛି କର୍ମକାଣ୍ଡ ଧାରାରେ ଯୋଉ ଯଜ୍ଞ ରହିଛି, ଏ ଯଜ୍ଞ କରିବା ପାଇଁ ମଧ୍ୟ ବହୁତ ଧନ ସମ୍ପତ୍ତିର ଆବଶ୍ୟକତା ରହିଛି, ସୁବର୍ଣ୍ଣ ପାତ୍ରର ସବୁ ଆବଶ୍ୟକତା ରହିଛି। ତେଣୁ ସେମାନେ ସେ ସୁବର୍ଣ୍ଣ ପାତ୍ରରେ ସବୁ ଯଜ୍ଞ କରୁଥିଲେ, ଘୃତ ଇତ୍ୟାଦି ଆହୁରି ଦେଇ ଯଜ୍ଞ କରୁଥିଲେ। ତେଣୁ ସେମାନେ ଯେତେବେଳେ ଯିବେ ସ୍ୱର୍ଗ ଲୋକକୁ, ସେ ଯଜ୍ଞର ଯାହା ସବୁ ଅବଶିଷ୍ଟାଂଶ ରହିଛି ସେ ସବୁ ତମକୁ ପ୍ରଦାନ କରିବେ, ତେଣୁ ସେ ତମେ ଧନ ପ୍ରାପ୍ତ ହବ। ଏଇଭଳି ଭାବେ କହିବାରୁ ନାଭାବ ଆସିଲେ ତାଙ୍କ ପାଖକୁ। ଅଙ୍ଗିରସି ଗୋତ୍ରୀର ବ୍ରାହ୍ମଣ ମାନେ ଯୋଉ ଋଷିମାନେ ଯଜ୍ଞ କରୁଥିଲେ, ତେଣୁ ସେ ମନ୍ତ୍ରକୁ ଠିକ ଭାବେ ଉଚ୍ଚାରଣ କରିପାରୁନଥିଲେ। ତେଣୁ ଇଏ ଯୋଉ ଆସିଲେ ସେଇ ଦୁଇଟି ମନ୍ତ୍ରକୁ ଠିକ ଭାବେ ଉଚ୍ଚାରଣ କରିଥିବାରୁ ସେମାନେ ସ୍ୱର୍ଗ ଲୋକକୁ ଗଲେ। ଏ କର୍ମକାଣ୍ଡ ଧାରାରେ ସିଦ୍ଧି ବୋଲି କହିବା ଆମେ। ତେଣୁ ଯେତେବେଳେ ସେମାନେ ଗଲେ, ସେମାନେ ତାଙ୍କର ଯୋଉ ରହିଛି ଅବଶିଷ୍ଟ ଯଜ୍ଞର ଅବଶିଷ୍ଟାଂଶ ଯୋଉ ସ୍ୱର୍ଣ୍ଣ ପାତ୍ର ଇତ୍ୟାଦି ସବୁ ରହିଛି ସେ ସବୁ ପ୍ରଦାନ କଲେ, କହିଲେ ଆପଣ ଏଇଟାକୁ ନେଇଯାଆନ୍ତୁ, ଆପଣ ଆମକୁ ବହୁତ ସାହାଯ୍ୟ କଲେ, ଏଇ ଦୁଇଟି ମନ୍ତ୍ର ପାଠ କରିବାରୁ ଆମେ ବର୍ତ୍ତମାନ ସ୍ୱର୍ଗ ଲୋକକୁ ଯାଉଛୁ। ତେଣୁ ଏ ସବୁ ସମ୍ପତ୍ତିକୁ ତାଙ୍କୁ ପ୍ରଦାନ କଲେ। ସେ ସମ୍ପତ୍ତି ଯେତେବେଳେ ଗ୍ରହଣ କରୁଛନ୍ତି ନାଭାଗ, ସେଇ ସମୟରେ ଜଣେ କୃଷ୍ଣକାୟ ପୁରୁଷ ଜଣେ ଆସିଲେ। ତେଣୁ ସିଏ କହିଲେ, ଏ ସମ୍ପତ୍ତି ହଉଛି ମୋର। ନାଭାଗ କହିଲେ, ନା ଆଜ୍ଞା, ଇଏ ଯୋଉ ଯୋଉ ଯାଉଛନ୍ତି, ଦେଖନ୍ତୁ ଉପରେ ଯାଉଛନ୍ତି ସ୍ୱର୍ଗ ଲୋକକୁ, ସେମାନେ ମତେ ଏଇସବୁ ସମ୍ପତ୍ତି ପ୍ରଦାନ କରିଛନ୍ତି, ଯଜ୍ଞରେ ସିଦ୍ଧି ଲାଭ କଲା ପରେ ମତେ ଏଇଟା ଦେଇଛନ୍ତି। ନା ନା, ଏଇଟା ସବୁ ମୋର। ଏବେ କହିଲେ, ତମେ ପଚାର, ତମ ପିତାଙ୍କୁ ପଚାର, ଏ ପ୍ରକୃତିରେ ସମ୍ପତ୍ତି କାହାର। ତେଣୁ ନାଭାଗ ଗଲେ ପୁଣି ତାଙ୍କ ପିତାଙ୍କ ପାଖକୁ, ନଭଙ୍କ ପାଖକୁ ଯାଇ ତାଙ୍କୁ ଯେତେବେଳେ ପଚାରିଲେ, ସେତେବେଳେ ନଭଙ୍ଗ କହିଲେ, ପ୍ରକୃତିରେ ସେ ଯୋଉ କୃଷ୍ଣକାୟ ବ୍ୟକ୍ତି ଦେଖୁଛ ସେ ହଉଛନ୍ତି ଶିବଜୀ। ଏଠି ଯାହା ହଉ ଶିବଜୀଙ୍କ ମନ୍ଦିର ଅଛି, ବିଶ୍ୱେଶ୍ୱର ମନ୍ଦିର। ତେଣୁ ଆମେ ଭାବୁଥିଲୁ ସେଇଠି କଥା କହିବା ପାଇଁ, ମୁଁ ଭାବୁଥିଲି ଶିବଜୀଙ୍କ ବିଷୟରେ କଥା କହିବା ପାଇଁ, ଆଜି କଥା ପ୍ରସଙ୍ଗରେ ଶିବଜୀଙ୍କ କଥା ଆସିଗଲା। ଭାଗବତ ଚତୁର୍ଥ ସ୍କନ୍ଧରେ ଶିବଜୀଙ୍କ କଥା ଅଛି। ଶିବଜୀ ରହିଛନ୍ତି, ଶିବଜୀ ପ୍ରଥମେ ବିବାହ କରିଥିଲେ ଦକ୍ଷ। ଦକ୍ଷ ହଉଛନ୍ତି ବ୍ରହ୍ମାଙ୍କର ପୁତ୍ର, ବ୍ରହ୍ମାଙ୍କର ପ୍ରସିଦ୍ଧ ଦଶ ଜଣ ପୁତ୍ର ରହିଛନ୍ତି, ତାଙ୍କ ଭିତରେ ଦକ୍ଷ ଜଣେ ପ୍ରସିଦ୍ଧ ପୁତ୍ର। ଅତ୍ରି, ମରିଚି, ଅଙ୍ଗିରସ, କୁଳସ୍ଥ, କୁଳ, କତୁ, ଭୃଗୁ, ବଶିଷ୍ଠ, ଦକ୍ଷ, ନାରଦ, କୈବାତ୍ର, ଦଶମ, ଏମାନେ ସବୁ ଦଶ ପୁତ୍ର, ବ୍ରହ୍ମାଙ୍କର ବହୁତ ପ୍ରସିଦ୍ଧ ପୁତ୍ର। ସେ ଦକ୍ଷଙ୍କର ଷୋହଳଟି କନ୍ୟା ଥିଲେ, ତାଙ୍କର ଯେ କନିଷ୍ଠ କନ୍ୟା ସେ ହେଉଛନ୍ତି ସତୀ, ଯିଏକି ବିବାହ କରିଥିଲେ ଶିବଜୀଙ୍କୁ। କିନ୍ତୁ ଶିବଜୀଙ୍କର ବ୍ୟବହାର ବୁଝିପାରୁନଥିଲେ ଦକ୍ଷ। ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଥରେ ଦକ୍ଷ ଗୋଟେ ଯଜ୍ଞ ଆୟୋଜନ କରିଥିଲେ, ଯୋଉ ଯଜ୍ଞରେ ବିଭିନ୍ନ ମୁନିଋଷିମାନେ ଆସିଥିଲେ, ଦେବତାମାନେ ମଧ୍ୟ ଆସିଥିଲେ। ତେଣୁ ସେ ଯେତେବେଳେ ସେ ଯଜ୍ଞସ୍ଥଳୀ ପ୍ରବେଶ କରୁଛନ୍ତି, ସମସ୍ତେ ତାଙ୍କୁ ଦଣ୍ଡାୟମାନ ନେଇ ତାଙ୍କୁ ସମ୍ମାନ ପ୍ରଦର୍ଶନ କରୁଥିଲେ। କିନ୍ତୁ ବ୍ରହ୍ମା ଏବଂ ଶିବ ଏଇ ଦୁଇ ଜଣ ବସିକି ରହିଥିଲେ, ସେ ଦଣ୍ଡାୟମାନ ହେଇନଥିଲେ। ବ୍ରହ୍ମା ହେଉଛନ୍ତି ଦକ୍ଷଙ୍କର ପିତା, ତେଣୁ ସେଥିରେ କିଛି ଅସୁବିଧା ନଥିଲା। କିନ୍ତୁ ଶିବଜୀ ସିଏ ହେଉଛନ୍ତି ଦକ୍ଷଙ୍କର ଜ୍ୱାଇଁ, ଜାମାତା, ଜାମାତା ହେଇ ସେ ତାଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କଲେ ନାହିଁ, ସେଥିପାଇଁ ତାଙ୍କୁ କ୍ରୋଧ ଆସିଲା। ଦକ୍ଷ ତାଙ୍କୁ ଅଭିଶାପ ଦେଲେ, ଦକ୍ଷ ଅଭିଶାପ ଦେଇଥିଲେ ଯେ ଯଜ୍ଞର ଭାଗ ସେ ପ୍ରାପ୍ତ ହେଇପାରିବେ ନାହିଁ। ତେଣୁ ତାପରେ ବ୍ୟବସ୍ଥା ହେଲା, ସେ ବହୁତ ବଡ ପ୍ରସଙ୍ଗ ରହିଛି ଦକ୍ଷ, ସେଥିପାଇଁ ତାଙ୍କ ଜୀବନ ହରିବାକୁ ପଡ଼ିଲା। ଯେଉଁଥିପାଇଁ ତାପରେ ତାଙ୍କର ଗୋଟେ ଛେଳି ମୁଣ୍ଡ, ସେ ଛାଗର ମୁଣ୍ଡ ସେ ପ୍ରାପ୍ତ ହେଇଥିଲେ। ତାପରେ ସେ ଶରୀରକୁ ତ୍ୟାଗ କରି ସେ ଦକ୍ଷ ପ୍ରଚେତାଙ୍କର ପୁତ୍ର ହେଇକି ଆସିଥିଲେ, ପ୍ରଚେତାଙ୍କର ଦକ୍ଷ। ଆଗ ବିଷୟରେ ଷଷ୍ଠ ସ୍କନ୍ଧରେ ଭାଗବତ ବର୍ଣ୍ଣନା କରାଯିବ। ଆମର କହିବା କଥା ହଉଛି ଯେ ଏଇ ଯୋଉ ସତୀଦେବୀ ଯେ ପ୍ରାଣତ୍ୟାଗ କରିଦେଲେ, ଦକ୍ଷ ସେ ଅଭିଶାପ ଦେଇଥିଲେ, ତେଣୁ ଯାହା ହଉ ତାପରେ ତାଙ୍କୁ ବ୍ୟବସ୍ଥା କରାଗଲା, ଶିବଜୀ ଯଜ୍ଞର ଭାଗ ନ ପାଇଲେ ମଧ୍ୟ ଯଜ୍ଞର ଅଭିଶିଷ୍ଟାଂଶର ଭାଗ ସେ ପାଇବେ। ଏ କଥା ନଭ କହିଲେ ନାଭାଗକୁ। ତେଣୁ ନାଭାଗ ଆସି ତାଙ୍କୁ ପ୍ରଣାମ କଲେ, କହିଲେ, ପ୍ରଭୁ ଆପଣ କେହି ନୁହଁ, ଆପଣ ହେଉଛନ୍ତି ସ୍ୱୟଂ ଶିବଜୀ। କର୍ପୂର ଗୌରମ କରୁଣାବତାରମ, କର୍ପୂର ଗୌରମ କରୁଣାବତାରମ, ସଂସାର ସାରମ ଭୁଜକେନ୍ଦ୍ର ହାରମ, ସଂସାର ସାରମ ଭୁଜକେନ୍ଦ୍ର ହାରମ, ସଦା ବସନ୍ତ ହୃଦୟାରବିନ୍ଦ ଶିବଜୀଙ୍କର ବହୁତ ସ୍ତୁତି ରହିଛି। ବିଶେଷ ଭାବରେ ଏ ସ୍ଥାନ ହେଉଛି ରଙ୍ଗେଶ୍ୱର ମନ୍ଦିର ପାଖାପାଖି, ଏଠି ରଙ୍ଗେଶ୍ୱର ଦେବ ଅଛନ୍ତି, ତାଙ୍କ ନାମରେ ଏ ଅଞ୍ଚଳଟା ରହିଛି ରଙ୍ଗେଶ୍ୱର ଅଞ୍ଚଳ ବୋଲି କୁହାଯାଏ, ରଙ୍ଗେଶ୍ୱର କଲୋନୀ ବା ରହିଛି ଏଇଟା ରଙ୍ଗେଶ୍ୱର ମନ୍ଦିର। ତେଣୁ ଯାହା ହଉ, ଶିବଜୀଙ୍କର ଇଏ ହଉଛି ଶିବଜୀଙ୍କର ସ୍ଥାନ, ଏକାମ୍ର ସ୍ଥାନ ଇଏ। ଏଇଠି ଶିବଜୀ ପ୍ରଥମେ ଭାଗବତ କଥା କହିଥିଲେ, ଶିବଜୀ ଏକାମ୍ର ଯୋଉ ରହିଛି ଗୋଟେ ଗୋଟିଏ ଆମ୍ବ ଗଛ ଥିଲା ଯୋଉଠି ଶିବଜୀ ପାର୍ବତୀଙ୍କ କଥା କହୁଥିଲେ, ଏଇଟା ଏ ଶ୍ରୀ ପ୍ରସଙ୍ଗ ଆମେ କହିବା ନାହିଁ। ତେଣୁ ଏଇ ନାଭାଗ ଯେତେବେଳେ କହିଲେ, ପ୍ରଭୁ ଆପଣ ହଉଛନ୍ତି ସ୍ୱୟଂ ଶିବଜୀ, ତେଣୁ ଏ ପ୍ରକୃତ ଏ ସବୁ ସମ୍ପତ୍ତି ଆପଣଙ୍କର, ତେଣୁ ଆପଣ ଏଇଟା ନେଇଯାଆନ୍ତୁ। ତେଣୁ ଶିବଜୀ ତାଙ୍କ ଉପରେ ପ୍ରୀତ ହେଇକିରି ସବୁ ସମ୍ପତ୍ତି ପ୍ରଦାନ କରିଥିଲେ ସମ୍ପତ୍ତିକୁ, ଏବଂ ଖାଲି ଯେ ସମ୍ପତ୍ତି ପ୍ରଦାନ କରିଥିଲେ ତା ନୁହଁ, ତାଙ୍କୁ ବ୍ରହ୍ମଜ୍ଞାନ ପ୍ରଦାନ କରିଥିଲେ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ସେ ଅମ୍ବରୀଶ, ସେଇ ନାଭାଗଙ୍କର ପୁତ୍ର ହେଉଛନ୍ତି ଅମ୍ବରୀଶ ମହାରାଜ, ଯିଏକି ପ୍ରସିଦ୍ଧ ତ୍ରିଲୋକର ସମଗ୍ର ପୃଥିବୀର ସମ୍ରାଟ ଥିଲେ ନାଭାଗ। ଏ ଅମ୍ବରୀଶ, ଅମ୍ବରୀଶ ମହାରାଜ, ଅମ୍ବରୀଶ ମହାରାଜ ଦୁର୍ବାସାଙ୍କ କଥା ଆସିବ ସେ କଥା। ଯାହା ଆମର କଥା କହିବାର ଥିଲା କର୍ମରେ ସିଦ୍ଧି ଏଇଭଳି ଭାବରେ, କର୍ମରେ ମଧ୍ୟ ସଦ୍ୟ ସମସ୍ତେ ସିଦ୍ଧି ପ୍ରାପ୍ତ ହେଇପାରନ୍ତି ନାହିଁ। କର୍ମରେ ଆମର ବର୍ଣ୍ଣନା କରାଯାଇଛି, ଜଣେ ରାଜା ଥିଲେ ତ୍ରିଶଙ୍କୁ ବୋଲି ତାଙ୍କୁ କୁହାଯାଏ, ସେ ସ୍ୱର୍ଗକୁ ଯଦି ବିଶ୍ୱାମିତ୍ର ତାଙ୍କୁ ପଠେଇ ଦେଇଥିଲେ, କିନ୍ତୁ ଦେବତାମାନେ ତାଙ୍କୁ ଫେରିଦେଲେ ତଳକୁ, ତେଣୁ ସେ ବର୍ତ୍ତମାନ ମଝି ସ୍ଥାନରେ ରହିଛନ୍ତି, ତ୍ରିଶଙ୍କୁ ବୋଲି କୁହାଯାଉ ତାଙ୍କୁ। ସେଥିପାଇଁ ସ୍ୱର୍ଗକୁ ଯାଇପାରିଲେ ନାହିଁ କି ପୃଥିବୀକୁ ଆସିପାରିଲେ ନାହିଁ, ଏଇ ମଝିରେ ସେ ରହିଛନ୍ତି। ତେଣୁ କର୍ମରେ ସିଦ୍ଧି ପ୍ରାପ୍ତ ହେବା ମଧ୍ୟ ଏତେ ସହଜ ନୁହଁ। ତ୍ରୈବିଜା ମାଂ ସୋମପା ଭୂତ ପାପା ଯଜ୍ଞ ସୁଗ୍ରିଂ ପ୍ରାର୍ଥନା ତେ ପୁଣ୍ୟ ଆସାଧ୍ୟ ସୁରନ୍ଦ୍ର ଲୋକମ ଅସ୍ମିତ ଦିବ୍ୟାନ୍ ଦିବ୍ୟଦେବ ଭଗବାନ। ତେଣୁ କର୍ମରେ ଯେଉଁମାନେ ସିଦ୍ଧି ପ୍ରାପ୍ତ ହୁଅନ୍ତି, ସେମାନେ ଏଇଭଳି ଭାବରେ ସ୍ୱର୍ଗ ଲୋକରେ ଅନେକ ପ୍ରକାର ବିଶାଳ ଐଶ୍ୱର୍ଯ୍ୟ ସବୁ ରହିଛି, ଏସବୁ ଐଶ୍ୱର୍ଯ୍ୟ ଭୋଗ କରନ୍ତି, କର୍ମରେ ସିଦ୍ଧି ପ୍ରାପ୍ତ ହୁଅନ୍ତି ଯେଉଁମାନେ। ତାପରେ ଜ୍ଞାନ ମାର୍ଗରେ ମଧ୍ୟ ସିଦ୍ଧି ପ୍ରାପ୍ତ ରହିଛନ୍ତି, ଜ୍ଞାନ ମାର୍ଗରେ ମଧ୍ୟ ସିଦ୍ଧି ହେଉଛି ମୁକ୍ତି ପ୍ରାପ୍ତ ହେବା। ଯୋଉ ପାଞ୍ଚ ପ୍ରକାର ଯୋଉ ମୁକ୍ତି ରହିଛି, ତା ଭିତରୁ ଯୋଉଟା ନିକୃଷ୍ଟତମ ମୁକ୍ତି ସାଜୁଜ୍ୟ ମୁକ୍ତି, ସେମାନେ ଜ୍ଞାନୀମାନେ ଏଇ ମୁକ୍ତି ପ୍ରାପ୍ତ ହୁଅନ୍ତି ସାଜୁଜ୍ୟ ମୁକ୍ତି। ତେଣୁ ଏ ମୁକ୍ତି ମଧ୍ୟ ଯତଟା ସେମାନେ ଯୋଉମାନେ ଜ୍ଞାନରେ ମଧ୍ୟ ମୁକ୍ତି ପ୍ରାପ୍ତ ହେଲେ ମଧ୍ୟ ସେମାନେ ଏଇ ଭଗବାନଙ୍କର ତତ୍ତ୍ୱକୁ ଜାଣିପାରନ୍ତି ନାହିଁ। ଆମର କହିବାର ଉଦ୍ଦେଶ୍ୟ ଥିଲା ସେଇଟା। ଆଉ ଯେଉଁମାନେ ଉନ୍ନତ ଲୋକକୁ ଯାଉଛନ୍ତି ସେମାନେ କଣ ଜାଣିବେ ଭଗବାନଙ୍କ ତତ୍ତ୍ୱ, ଯତଦାମ ଆମେ ସିଦ୍ଧାନ୍ତ। ତାପରେ ସେଇଭଳି ଭାବରେ ଅଷ୍ଟାଙ୍ଗ ଯୋଗୀମାନେ ଅଛନ୍ତି, ଅଷ୍ଟାଙ୍ଗ ଯୋଗ କହିଲେ ଅଣିମା ଲଗିମା ଇତ୍ୟାଦି ବିଭିନ୍ନ ପ୍ରକାର ଚରିକାଲ ଶୃଙ୍ଗ 15 ଅଧ୍ୟାୟରେ ଏସବୁ ବର୍ଣ୍ଣନା କରାଯାଇଛି, ଯୋଗ ସିଦ୍ଧି ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ଜଣେ ଅଣିମା, ଏହି ପ୍ରସଙ୍ଗରେ ଗୋଟେ କଥା କୁହାଯାଏ, ଜଣେ ସିଦ୍ଧି ଥିଲେ ଯୋଗୀ ପ୍ରାପ୍ତ ସିଦ୍ଧି ପ୍ରାପ୍ତ ହେଇଥିଲେ, ସେ ଲଘିମା ସିଦ୍ଧି ପ୍ରାପ୍ତ ହେଇଥିଲେ, ବହୁତ ଲଘୁ ହାଲକା ହେଇଯିବେ। ତେଣୁ ସେ ଆସି ତାଙ୍କର ଯୋଗ ସିଦ୍ଧି ପ୍ରଦର୍ଶନ କରିବା ପାଇଁ ଆସିଥିଲେ କାଲକାଟାରେ, ଯୋଉ ଗଙ୍ଗା ନଦୀ ରହିଛି ସେଇଠି। ସେ କହିଲେ ସେ ଗଙ୍ଗା ନଦୀରେ ସେ ଚାଲିକି ପଳେଇବେ, ପାର ହେଇଯିବେ। ତେଣୁ ସେଥିପାଇଁ ବହୁତ ଟିକେଟ ଫିକେଟ ବିକ୍ରି ହେଲା, ଆମର ଏଇ ଯୋଉ ବର୍ତ୍ତମାନ ହେଲା ହକି ଖେଳ ହେଲା, କେତେ ଲକ୍ଷ ଲକ୍ଷ ଟଙ୍କା ସବୁ ଟିକେଟ ସବୁ କିଣିଲେ, ଲୋକମାନେ ଲାଇନ ଦେଇକି ଟିକେଟ ଟିକେଟ ସବୁ ଦେଖୁଥିଲେ। ସେଇଭଳି ଭାବରେ ଏହି ଯୋଗ ସିଦ୍ଧି ଦେଖିବା ପାଇଁ ଲୋକମାନେ ଟିକେଟ କାଟି ଯାଇ ଆସି ଦେଖିଲେ, ପ୍ରକୃତରେ ସେ ଲୋକ ଜଣଙ୍କ ସିଦ୍ଧି ଯୋଗ ସିଦ୍ଧି ଯେ ପ୍ରାପ୍ତ ହେଇଥିଲେ, ସେ ଜଳରେ ପାଣି ଚାଲିକି ପଳେଇଲେ। ଏ କଥା ଯେତେବେଳେ ଜଣେ ଆସି କହିଲେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର, ଆସନ୍ତାକାଲି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କ ତିରୋଭାବ ଦିବସ, ତେଣୁ ଯାହା ହଉ ସେଇ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଯିଏକି ଆମର ଇସ୍କନ ପ୍ରତିଷ୍ଠାତା ଆଚାର୍ଯ୍ୟ ତାଙ୍କର ଗୁରୁଦେବ, ତାଙ୍କୁ ଯେତେବେଳେ କହିଲେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହିଲେ, ଇଏ ହଉଛି ଦୁଇ ପଇସାର ସିଦ୍ଧି। ଦୁଇ ପଇସାର ସିଦ୍ଧି କଣ ନା, ସେ ସମୟରେ ଗଙ୍ଗା ନଦୀ ପାର ହେବା ପାଇଁ ଡଙ୍ଗାରେ ଦୁଇ ପଇସା ଦରକାର ପଡୁଥିଲା, ତେଣୁ ଦୁଇ ପଇସା ସେ କହିଲେ ଦୁଇ ପଇସାର ସିଦ୍ଧି, ତେଣୁ ଦୁଇ ପଇସା ଯଦି ରହିବ ସେ ପାର ହେଇଯିବ, ଆଉ ଏତେ କଷ୍ଟ କରିବା କଣ ଦରକାର ଯୋଗ ସିଦ୍ଧି ପ୍ରାପ୍ତ ହେବା। ତେଣୁ ଏ ଯୋଗୀ ମାନେ ମଧ୍ୟ ଯେଉଁମାନେ ଯୋଗରେ ସିଦ୍ଧି ପ୍ରାପ୍ତ ହେଇଛନ୍ତି, ଅଣିମା ଲଘିମା ମହିମା ପ୍ରାପ୍ତି କାମ ସହାୟତା ଇତ୍ୟାଦି ବିଭିନ୍ନ ପ୍ରକାର ସିଦ୍ଧି ରହିଛି, ଏମାନେ ମଧ୍ୟ ଭଗବାନଙ୍କୁ ତତ୍ତ୍ୱରେ ଜାଣିପାରନ୍ତି ନାହିଁ। ତେଣୁ ଯତଦାମ ବି ସିଦ୍ଧାନାମ କଶ୍ଚିନ ମାନ ବ୍ୟତୀତ ତତ୍ତ୍ୱତଃ, ଏଇ କର୍ମୀ ତାଙ୍କ ଉପରେ ଜ୍ଞାନୀ, ତାଙ୍କ ଉପରେ ଯୋଗୀ, ତାଙ୍କ ଉପରେ ହେଉଛନ୍ତି ଭକ୍ତ। ଏଇ ଭକ୍ତର ମଧ୍ୟ ବିଭିନ୍ନ ପ୍ରକାର ସ୍ତର ରହିଛି, ଯେଉଁମାନେ ଭକ୍ତିର ଅନ୍ତିମ ସ୍ତରକୁ ଯାଇଛନ୍ତି ମହାଭାଗବତ, ସେମାନେ ଭଗବାନଙ୍କୁ ତତ୍ତ୍ୱରେ ଜାଣନ୍ତି। ସେଇ ଭଗବତ ତତ୍ତ୍ୱ ଆମେ କହିବାର ଉଦ୍ଦେଶ୍ୟ ଥିଲା, ସେଇଟା ଆମ ଆରମ୍ଭରୁ ବିଭିନ୍ନ ପ୍ରକାର ଡିଷ୍ଟର୍ବାନ୍ସ ହେଉଥିବାରୁ ଆମେ ଏକଥା କହିଲେ ଯେ ଏ ଭଗବାନଙ୍କର କଥା ଏତେ ଗୁରୁତ୍ୱପୂର୍ଣ୍ଣ, ଲୋକମାନେ ଜାଣନ୍ତି ପାରନ୍ତି, ଭଗବାନ ବିଷୟରେ ବହୁତ କଥା କୁହନ୍ତି, ବହୁତ ଲୋକ କଥା କୁହନ୍ତି, କିନ୍ତୁ ଭଗବାନଙ୍କ ତତ୍ତ୍ୱକୁ ଜାଣିବା ଲୋକ ଖୁବ୍ କ୍ୱଚିତ। ଭଗବାନ କହିଲେ କଶ୍ଚିନ ମାଙ୍ଗ ବ୍ୟତୀତ ତତ୍ତ୍ୱତଃ। ତେଣୁ ଯାହା ହଉ, ଆମେ ଆଜିର ପ୍ରସଙ୍ଗ ଥିଲା ଆମେ କହିବା ଏଇ ଯୋଉ ଜନ୍ମତିଥି ଉପଲକ୍ଷେ ତାଙ୍କର ଯୋଉ ପ୍ରକର୍ତ୍ତାଙ୍କର ପୁତ୍ର ଏବଂ କନ୍ୟାଙ୍କର ଆବିର୍ଭାବ ଆଜିର ଯୋଉ ଆସିଛନ୍ତି, ସେ ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି, ବହୁତ ଲୋକ ପାଳନ କରୁଛନ୍ତି, ବିଭିନ୍ନ ପ୍ରକାର ଉପାୟରେ ପାଳନ କରୁଛନ୍ତି, କିନ୍ତୁ ଯାହା ହଉ ସେ ଆମକୁ ଇସ୍କନ ଭକ୍ତମାନଙ୍କୁ ଡାକିଲେ, ଆଜି ଏଠି ଭଗବାନଙ୍କ ନାମ କୀର୍ତ୍ତନ ହେଲା, ଇଏ ହଉଛି ପ୍ରକୃତରେ ମଙ୍ଗଳ ପ୍ରଦାନ କରିବ। ମଙ୍ଗଳଂ ଭଗବାନ ବିଷ୍ଣୁ, ମଙ୍ଗଳଂ ଗରୁଡଧ୍ୱଜ, ମଙ୍ଗଳଂ ପୁଣ୍ଡରୀକାକ୍ଷ, ମଙ୍ଗଳଂ ପୁରୁଷୋତ୍ତମ। ଏଇ ଭୌତିକ ଜଗତ ହେଉଛି ପ୍ରକୃତିରେ ଅମଙ୍ଗଳମୟ ଜଗତ, ଯେକୌଣସି ଯାହା ବି ହଉ, ଅଇ ନନ୍ଦତନ ଜିଙ୍କରଂ ମଦିତଂ ମାଂ ବିଷମେ ଭାମ ବୋଧୌ ରୂପେୟାତ ପାଦ ପଙ୍କଜ ସ୍ଥିତ ଦୁଇ ସଦୃଶଂ ବିଚିନ୍ତୟ। ପ୍ରଭୁ ଆମ ମହାପ୍ରଭୁ ଏମିତି କହିଛନ୍ତି, ଚୈତନ୍ୟ ମହାପ୍ରଭୁ, ଆମେ ଏ ବିଷମ ଭବମ ବୁଦ୍ଧିରେ ପତିତ ହେଇଯାଇଛେ, ଭବସାଗରରେ ପତିତ ହେଇଯାଇଛେ ସମସ୍ତେ। ଆମେ ଭୌତିକ ଜଗତରେ ଯେତେ ଆମେ ଅଛେ, ଖାଲି ମନୁଷ୍ୟମାନେ ନୁହନ୍ତି, ପଶୁ ପକ୍ଷୀ କୀଟ ପତଙ୍ଗ ଇତ୍ୟାଦି ଯେତେ 84 ଲକ୍ଷ ପ୍ରକାର ଜୀବ ଅଛନ୍ତି, ସେମାନେ ଭଗବାନଙ୍କୁ ଭୁଲି ଯାଇଥିବା ହେତୁ ଏ ଭୌତିକ ଜଗତରେ ପତନ ହେଇଛି। ଏ ଭୌତିକ ଜଗତ ହେଉଛି ଅମଙ୍ଗଳମୟ ଜଗତ, ବିଭିନ୍ନ ପ୍ରକାର ଅମଙ୍ଗଳ ରହିଛି, ଏବଂ ବିଶେଷ ଭାବରେ ଭଗବାନ କହୁଛନ୍ତି ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାନ ଦର୍ଶନ, ଅନେକ ପ୍ରକାର ଦୁଃଖ ରହିଛି, ତେଣୁ ବିଶେଷ ଭାବରେ ଏ 4ଟି ଦୁଃଖ ବୋଲି କହିଛନ୍ତି ଭଗବାନ। ଦୁଃଖାଳୟ ଅଶାଶ୍ୱତମ, ଜନ୍ମ ହବା, ଜଣେ ଜନ୍ମ ନଉଛି ମାନେ କିଭଳି ଜଣେ ଜନ୍ମ ନଉଛି, ଜନ୍ମ ତତ୍ତ୍ୱର ସବୁ ରହିଛି, କେମିତି ଜଣେ ଜନ୍ମ ନଉଛି, 80 ଲକ୍ଷ ଜନ୍ମ ପାର ହେଲା ପରେ ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହଉଛି, ବିଶେଷ ଭାବରେ ଯେଉଁମାନେ ପୁତ୍ର ସନ୍ତାନ ବା କନ୍ୟା ସନ୍ତାନ ଯାହା କରୁଛନ୍ତି, ଏ ପିତାଙ୍କ ଉପରେ କର୍ତ୍ତବ୍ୟ ରହିଛି, ଏଇଟା ପିତାଙ୍କର କଣ କର୍ତ୍ତବ୍ୟ ଆମେ ଜାଣିବା କଥା। ପ୍ରକୃତରେ ଆମର ଯୋଉ ଗୃହ କଥା ଏଇ ଯୋଉ ବ୍ୟବସ୍ଥା କରିଛନ୍ତି ସତ୍ସଙ୍ଗ, ଆମେ କହିବା ସେ ହଉଛି ପ୍ରକୃତରେ ତାଙ୍କର ଯୋଉ କର୍ତ୍ତବ୍ୟ ସେ ସମାପନ କରିଛନ୍ତି, ସେ ଆଜି ଏଇ ସତ୍ସଙ୍ଗର ବ୍ୟବସ୍ଥା କରି ଏ ସମସ୍ତ ଆମେ ସମସ୍ତେ ଗୃହୀ, ପ୍ରାୟ ଅଧିକାଂଶ ଆମେ ଗୃହସ୍ଥ ରହିଛେ, ସମସ୍ତଙ୍କ ପିତା ପୁତ୍ର କନ୍ୟା ସବୁ ରହିଛନ୍ତି, ପିତାଙ୍କର ଦାୟିତ୍ୱ କଣ ସେଟା ବୁଝିବାର ଅଛି। ପ୍ରକୃତ ପିତା କିଏ, ଜଣେ ଜନ୍ମ ନଉଛି ମାନେ ଭୌତିକ ଜଗତରେ ଜନ୍ମଗ୍ରହଣ କରିଛି ମାନେ ବିଶେଷ ଭାବରେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛନ୍ତି, କାରଣ ଅନ୍ୟ ଯୋଉ ଜୀବନ ଅଛି 9 ଲକ୍ଷ ପ୍ରକାର ଜଳଜୀବ ରହିଛି, 9 ଲକ୍ଷ ପ୍ରକାର ଜଳଜୀବ ଜୀବନ ପ୍ରାପ୍ତ ହେଲା ପରେ ମାନେ ଶେଷ ହେଲା ପରେ ଜଣେ ସ୍ଥାବର ଜନ୍ମ ପ୍ରାପ୍ତ ହେଉଛି, ଗଛଲତା କଣ ପାହାଡ଼ ପର୍ବତ ଇତ୍ୟାଦି, ଏମାନେ ମଧ୍ୟ ପାହାଡ଼ ପର୍ବତ ମଧ୍ୟ ତାଙ୍କର ଜୀବନ ରହିଛି, ପାହାଡ଼ ପର୍ବତ ନିର୍ଜୀବ ବ୍ୟକ୍ତି ବସ୍ତୁ ନୁହନ୍ତି, ଆଗକାଳେ ପାହାଡ଼ ପର୍ବତ ମାନେ ସେମାନେ ମାନେ ଉଡିକି ଯାଉଥିଲେ, କିନ୍ତୁ ସେମାନେ ଯେଉଁଠି ଗୋଟେ ବସି ଯାଉଥିଲେ ସେଠି ବହୁତ ଲୋକ ମରିଯାଉଥିଲେ, ମୃତ୍ୟୁବରଣ କରୁଥିଲେ, ସେଥିପାଇଁ ଇନ୍ଦ୍ର ତାଙ୍କର ସବୁ ପକ୍ଷକୁ ଛେଦନ କରିଦେଇଛନ୍ତି, ଏକଥା ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ତେଣୁ ଏ ଯୋଉ 20 ଲକ୍ଷ ପ୍ରକାର ସ୍ଥାବର ଜୀବ ରହିଛନ୍ତି, ଗଛଲତା ପଶୁ ପାହାଡ଼ ପର୍ବତ ଇତ୍ୟାଦି 20 ପ୍ରକାର ଗୋଟିଏ ସ୍ଥାନରେ ରହୁଛନ୍ତି ସ୍ଥାବର, ତାପରେ ଗୋଟେ ଜଣେ ଯେ ପୁନଃ ଜନ୍ମ ପ୍ରାପ୍ତ ହଉଛି କୃମି କୃମି ଜନ୍ମ ପ୍ରାପ୍ତ ହଉଛି 11 ଲକ୍ଷ ପ୍ରକାର କୃମି ଜନ୍ମ ରହିଛି ତାପରେ ଜଣେ ପଶୁ ପକ୍ଷୀ ଜୀବନ ପ୍ରାପ୍ତ ହଉଛି 10 ଲକ୍ଷ ପ୍ରକାର ପକ୍ଷୀ ଜୀବନ ରହିଛନ୍ତି ଏବଂ ତାପରେ ଜଣେ ପଶୁ ଜନ୍ମ ପ୍ରାପ୍ତ ହଉଛି ସେ ମଧ୍ୟ ପଶୁ ଜନ୍ମରେ 30 ଲକ୍ଷ ପ୍ରକାର ପଶୁ ଜନ୍ମ ରହିଛି ତେଣୁ ଏହିଭଳି ଭାବରେ ଆମେ ଦେଖିବା 80 ଲକ୍ଷ ଜନ୍ମ ପାର ହେଲା ପରେ ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହଉଛି ତେଣୁ ଏଇ ଯୋଉ ମନୁଷ୍ୟ ଜନ୍ମ ପ୍ରାପ୍ତ ହଉଛି ମନୁଷ୍ୟ ଜନ୍ମଟା ବହୁତ ଗୁରୁତ୍ୱପୂର୍ଣ୍ଣ ତେଣୁ ଆଜିର ଏଇ ଯୋଉ ଜନ୍ମତିଥିରେ ପିଲାମାନଙ୍କର ଯୋଉ ଜନ୍ମତିଥି ରହିଛି ସେଥିରେ ଆମେ ଏଇ ଜନ୍ମ ବିଷୟରେ ଆଲୋଚନା କରିବା ପିତାଙ୍କର କଣ କର୍ତ୍ତବ୍ୟ ରହିଛି ଭାଗବତ ବର୍ଣ୍ଣନା କରାଯାଇଛି ଯେ ଗୁରୁ ନ ସତ୍ ପିତା ନ ସତ୍ ଗୁରୁ ନ ସତ୍ ଦୈବ ଏସବୁ ବର୍ଣ୍ଣନା ଭାଗବତ ପଞ୍ଚମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଋଷଭଦେବ କହୁଛନ୍ତି ଭଗବାନଙ୍କ ଜଣେ ଅବତାର କଣ ଗୁରୁ ନ ସତ୍ ପ୍ରକୃତ ଗୁରୁ କିଏ ବହୁତ ଲୋକ ଆମେ ଦେଖୁଛେ ବହୁତ ପ୍ରକାର ଗୁରୁ ରହିଛନ୍ତି ଶିଷ୍ୟ ତାଙ୍କର ରହିଛନ୍ତି ପ୍ରକୃତ ଗୁରୁ କିଏ ଏ ପ୍ରସଙ୍ଗରେ ଆମର ଶିଶୁମ ଗୌରବନ୍ଦ ମହାରାଜ ଗୋଟେ କଥା କହୁଥିଲେ ଜଣେ ତଥାଗତ ଗୁରୁ ଏବଂ ତଥାଗତ ଶିଷ୍ୟ ସେ ଗୁରୁ ନୁହନ୍ତି ଗୁରୁ ପଦବାଚ୍ୟ ନୁହନ୍ତି ଆମେ କହିବା କିଏ ପ୍ରକୃତ ଗୁରୁ କିନ୍ତୁ ତଥାଗତ ଜଣେ ଗୁରୁ ତାଙ୍କର ମଧ୍ୟ ଶିଷ୍ୟ ମଧ୍ୟ ସେଇଭଳିଆ ତଥାଗତ ଶିଷ୍ୟ ତେଣୁ ଏଇ ପ୍ରସଙ୍ଗରେ ମହାରାଜ ସେ କଥା କହୁଥିଲେ ଥରେ ତଥାଗତ ଗୁରୁ ତଥାଗତ ଶିଷ୍ୟଙ୍କ ପାଖକୁ ଯାଇଥିଲେ ତେଣୁ ସେ ତାଙ୍କୁ ଉପଯୁକ୍ତ ଆତିଥ୍ୟ ପ୍ରଦାନ କଲା ପରେ ଖାଇବା ପିଇବା ସରିଲା ପରେ ତାଙ୍କୁ ଗୋଟେ ପ୍ରଦାନ କଲେ ହରିତକି ବା ହରିଡା ପ୍ରଦାନ କଲେ ତେଣୁ ଗୁରୁଦେବ କହିଲେ ଆର ସାରଟା ଦେଇ ଅସାରଟାକୁ ତ୍ୟାଗ କରିଦିଅ ଅସାରଟାକୁ ଫିଙ୍ଗିକିରି ସାରଟା ମତେ ଦିଅ ତେଣୁ ସେ କଣ କଲେ ନା ତାର ଯୋଉ ମଞ୍ଜିଟାକୁ ଦେଇ ଉପରେ ଯୋଉ ଚୋପାଟାକୁ ସେଟା ଫିଙ୍ଗିଦେଲେ ତେଣୁ ଗୁରୁଦେବ କହିଲେ କହିଲେ ଆରେ ମୂର୍ଖ ଆର ଭିତରଟା ହଉଛି ସାର ଭିତରଟା ହଉଛି ଅସାର ବାହାରଟା ହଉଛି ସାର ଚୋପାଟା ହଉଛି ସାର ତେଣୁ ଯାହା ହଉ ସେ ଶିଷ୍ୟ ସେ କଥା ମନେ ରଖିଲେ ପୁଣି ଥରେ ଯେତେବେଳେ ଦ୍ୱିତୀୟ ବାହାର ଆଉ ଥରେ ଆସିଥିଲେ ସେ ଗୁରୁ ତାଙ୍କୁ ସେ ସେଭଳି ଭାବରେ ଖାଦ୍ୟ ଖାଦ୍ୟ ପ୍ରଦାନ କଲା ପରେ ସେଦିନ ଆଉ ହରିତ କି ନଥିଲା ଗୋଟେ ଅଢେଇଶ ପ୍ରଦାନ କଲେ କିନ୍ତୁ ଗୁରୁ କହିଛନ୍ତି ମୂର୍ଖ ବୋଲି କହିଦେଇଛନ୍ତି ଉପରଟା ହଉଛି ସାର ଭିତରଟା ହଉଛି ସାର କହିକିରି ସେ କଣ କଲେ ଭିତର ମଞ୍ଜିଟାକୁ ଫୁଙ୍ଗି ଦେଇ ଉପର ଚୋପାଟାକୁ ପ୍ରଦାନ କଲେ ତେଣୁ ଏଥର ଗୁରୁଦେବ କହିଲେ ଦେଖ ଆର ଉପରଟା ହଉଛି ଅସାର ଭିତରଟା ହଉଛି ସାର ତେଣୁ ଏ ଗୁରୁତତ୍ଵ ରହିଛି ଭାଗବତ ପଞ୍ଚମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ଭଗବାନ ଋଷଭ ଦେବ ପ୍ରକୃତରେ କହିଛନ୍ତି କିଏ ଗୁରୁ ଗୁରୁ ନ ସତ୍ ସ୍ୱଜନ ନ ସତ୍ ପିତା ନ ସତ୍ ଜନନୀ ନ ସତ୍ ଦୈବଂ ନ ସତ୍ ନ ପ୍ରତିଷ୍ଠ ସତ୍ ନ ମୋଚେଜ ସମୁପେତ ମୃତ୍ୟୁ ଏମାନଙ୍କ ଦାୟିତ୍ୱ ହଉଛି ପିତାର ଦାୟିତ୍ୱ ବି ବର୍ଣ୍ଣନା କରାଯାଇଛି ପିତା ମାତାଙ୍କ ଦାୟିତ୍ୱ ବର୍ଣ୍ଣନା କରାଯାଇଛି ପ୍ରକୃତରେ ଗୁରୁ କିଏ ସେ ଗୁରୁ ନୁହନ୍ତି ଗୁରୁ ନ ସତ୍ ସ୍ୱଜନ ନ ସତ୍ ସେ ମଧ୍ୟ ଆମର ନିଜ ଜନ ନୁହନ୍ତି ନିଜ ବନ୍ଧୁ ବା ନିଜ ଭାଇ ବନ୍ଧୁ କୁଟୁମ୍ବ ଇତ୍ୟାଦି ସେମାନେ ପ୍ରକୃତ ଆମର ସ୍ୱଜନ ନୁହନ୍ତି ପିତା ନ ସେମାନେ ଆମର ପ୍ରକୃତ ପିତା ନୁହନ୍ତି ଜନନୀ ନ ସତ୍ ସେ ମଧ୍ୟ ଆମର ପ୍ରକୃତ ଜନନୀ ନୁହନ୍ତି ଦୈବଂ ନ ସତ୍ ସେ ମଧ୍ୟ ଆମର ପ୍ରକୃତ ଦେବତା ନୁହନ୍ତି 33 କୋଟି ଦେବତା ଅଛନ୍ତି ଏବଂ ପ୍ରତିଷ୍ଠ ନ ସତ୍ ସେ ମଧ୍ୟ ଆମର ପ୍ରକୃତ ସ୍ୱାମୀ ନୁହନ୍ତି କୋଉମାନେ ନା ଜହନ ମୋଚେ ସମୁପେତ ମୃତ୍ୟୁ ତାଙ୍କର ଶରଣରେ ଥିବା ଆଶ୍ରିତ ବ୍ୟକ୍ତିମାନଙ୍କୁ ଯଦି ସେ ମୃତ୍ୟୁ ମୁଖରୁ ରକ୍ଷା ନ କରିପାରିଲେ ତାହେଲେ ସେମାନେ ସେ ପଦବାଚ୍ୟ ହେବେ ନାହିଁ ତେଣୁ ପିତାଙ୍କର ଦାୟିତ୍ୱ ରହିଛି ପିତା ଗୁରୁ ଜନନୀ ଦେବତା ଏମାନଙ୍କ ଦାୟିତ୍ୱ ରହିଛି ସେମାନେ ତାଙ୍କର ଯେଉଁମାନେ ଶରଣ ରହିଛନ୍ତି ତାଙ୍କୁ ମୃତ୍ୟୁ ମୁଖରୁ ରକ୍ଷା କରିବେ ତେଣୁ ମୃତ୍ୟୁ ମୁଖରୁ କେମିତି ରକ୍ଷା ହେବ ଇଏ ହଉଛି ଜୀବନର ପ୍ରକୃତ ସିଦ୍ଧି ହଉଛି ଏଇଟା ଭଗବାନ ଯଦି ଆମେ ତତ୍ତ୍ୱରେ ଜାଣିବା ତାହେଲେ ଜନ୍ମ କର୍ମ ତମେ ଦିବ୍ୟମ ଏବଂ ଯୋଉ ବେଟି ତତ୍ତ୍ୱତ ତତ୍ତ୍ୱା ଦେହଂ ପୁନର୍ଜନ୍ମ ନୈତି ମହାମିତି ସୁଅର୍ଜୁନ ଆମେ ଯଦି ଭଗବାନଙ୍କ ବିଷୟରେ ତତ୍ତ୍ୱରେ ଜାଣିବା ଭଗବାନ ସେବାରେ ନିଯୁକ୍ତ ହେବା ତାହେଲେ ଆମେ ଜୀବନରେ ପ୍ରକୃତ ସିଦ୍ଧି ପ୍ରାପ୍ତ ହୋଇପାରିବା ତେଣୁ ଆମେ ମୃତ୍ୟୁକୁ ଜୟ କରିପାରିବା ତେଣୁ ଏହି ପ୍ରସଙ୍ଗରେ କୁହାଯାଏ ଗୁରୁ ନ ସତ୍ ଗୁରୁକୁ ତ୍ୟାଗ କରିଦେଇଥିଲେ କିଏ शुक्राचार्य को त्याग करदे बड़ी महाराज भागवत अष्टम छंद 15-23 नौटी अध्याय बड़ी बामन चरित रही बामन देव आसी बड़ी ठार छलना कर
बड़ी मद्भुत बामन कदन कनीर जनित जन पावन केशव दीत बामन रूप केशव दूत मन रूप जय जगदीश हरे जय जगदीश हरे जय जगदीश हरे
बामन देव बड़ी को छलना करगवान तेणु ये नौटी अध्याय वर्णना कर विस्तार प्रसंग रही संक्षेप कह बामन देव जो बड़ी महाराज आपंथे षष्ठ मन समय जो चाक्षुष मन समय समुद्र मंथन लीला देवता मान अमृत प्राप्त होते भगवान मोहन रूप से आसी देवता मान अमृत बंटन कर असुर मान वंचित कर तेणु देवता मान असुर भितर युद्ध होता से इंद्र बड़ी को हत्या कर दे बड़ी महाराज तापर शुक्राचार्य जीवन प्रदान कले कारण शुक्राचार्य पाखे रही मृत्यु संजीवनी मंत्र रही जहाँफल से जीवन दान कर खाली जो जीवन दान कर गोटे जो रही विश्वजीत यज्ञ कर स्वर्ग जय करने व्यवस्था कर दे स्वर्ग को जय कर तेणु बड़ी महाराज स्वर्गर सम्राट होते स्वर्गर अधिपति हो जाते देवता मान रिटायर्ड हो जाते तेणु देवता मान माता अदिति से जो पयव्रत यज्ञ पयव्रत रही गोटे कौन पूजा विधि पय मान क्षीरपान कर 12 दिन धरी से पूजा को करते जो भगवान बामन देव रूप से आसते श्री बामन देव छलना कर बड़ी तीन पाद भूमि छोट छोट पाद देख कहले मोर ये छोट छोट पाद तीन पाद भूमि मोर दरकार पदानी त्रिणी दैतेन्द्र समितानी पदम मम कौन त्रिणी पदानी तीन पाद भूमि मागी तेणु बड़ी महाराज हसी देते कहले छोट बामन तमें बहुत बड़ बड़ कथा कहच बहुत सुंदर कथा कहच बहुत विद्वान कथा कहच कि तुम प्रकृत स्वार्थ कौन जान तीन पाद भूमि तुम कौन कर भगवान कहले जे लोभी व्यक्ति जदि नववर्ष सप्तीप नव प्रति आम भौतिक जगत सतटी द्वीप रही आम जो रोचे ये हम जम्बू द्वीप रही प्रति द्वीप 9 वर्ष रही आम रही भारत वर्ष रही तेणु यही भाव सप्तीप समेत नववर्ष सप्तीप और नववर्ष युक्त समस्त प्रदान कले लोभी व्यक्ति लोभ पूरण हो पार ना भाव कहले बड़ी महाराज कहले ठीक अच्छे आप तीन पाद भूमि निज छोट पाद देख कही यही पाद ने किंतु शुक्राचार्य आसी कहले ना देख बड़ी ये साधारण बामन नुहति ये स्वयं भगवान विष्णु अव्यय ये स्वयं भगवान विष्णु कश्यप अदिति जातो कश्यप एवं अदिति पुत्र रूप बर्तमान जन्मग्रहण करमठारद भूमि शैल तुम त्रिलोक को नहीं जीवे एवं त्रिलोक को लेकिन तुम शत्रु देवता मान प्रदान करे किंतु बड़ी महाराज तांकर गुरु को सही त्याग कर गुरु न सत्सार से गुरु नुहति भगवान शरण जीवाई जी बाधा दौंस से कि गुरु बड़ी महाराज शुक्राचार्य को त्याग कर दे भाव किए स्वजन न सत्सात स्वजन से आम प्रकृत बंधु नुहति भाई बंधु कुटुंब जो रही प्रकृत स्वजन नुहति जी आमको मृत्यु मुख्य रक्षा न कर पार प्रभु अभिराम प्रभु संगीत गान कर रावण भाई शरण गला शरण रावण भाई शरण गला शरण शरण संभाली रंगे गल रजन शरण संभाली ରାବଣ କୁ ତ୍ୟାଗ କରିଦେଇଥିଲେ ବିଭୀଷଣ, ଆପଣ ଯିବେ ରାମେଶ୍ୱରମ ଦକ୍ଷିଣାତ୍ୟ ରାମେଶ୍ୱରମ ସେଠି ରହିଛି, ସେ ସ୍ଥାନ ରହିଛି ଧନୁଷ୍କୋଟି, ଯୋଉଠି ବିଭୀଷଣ ଆସି ଭଗବାନ ରାମଚନ୍ଦ୍ରଙ୍କ ଶରଣରେ ଯାଇଥିଲେ। ରାମଚନ୍ଦ୍ର ସେତେବେଳେ ଭଗବାନ ନଦୀରେ ସମୁଦ୍ରର ଏପଟେ ରହିଛନ୍ତି, ସେହି ସମୟରେ ବିଭୀଷଣ ତାଙ୍କର ଭାଇଙ୍କୁ ତ୍ୟାଗ କରିଦେଲେ, ରାବଣଙ୍କୁ ତ୍ୟାଗ କରିଦେଲେ, ତ୍ୟାଗ କରି ଆସି ଭଗବାନଙ୍କ ଶରଣରେ ଗଲେ ଏବଂ ଭଗବାନ ରାମଚନ୍ଦ୍ର ମଧ୍ୟ ତାଙ୍କୁ ଶରଣ ପ୍ରଦାନ କରିଛନ୍ତି। ଗୋଟେ ସୁନ୍ଦର କଥା ଭାଗବତ ବର୍ଣ୍ଣନା କରାଯିବ, ବହୁତ କଥା ରହିଛି, ଆମେ ସଂକ୍ଷେପରେ କହିବା। ତେଣୁ ଭଗବାନ ରାମଚନ୍ଦ୍ର ଗୋଟେ ଶ୍ଳୋକ କହିଥିଲେ, ଭଗବାନଙ୍କ ବ୍ରତ ହଉଛି ଏଇଟା ଯେ ସକୃଦପି ପ୍ରପନ୍ନାୟ ତବାସ୍ମିତି ଚ ଜାତତେ ଅଭୟଂ ସର୍ବଭୂତେଭ୍ୟ ଦଦାମି ଏତଦ୍ ବ୍ରତ ମମ। ଯଦିଓ ଭଗବାନ ରାମଚନ୍ଦ୍ରଙ୍କ ପାର୍ଷଦ ମାନେ ମନା କରୁଥିଲେ, କହିଲେ ନା ବିଭୀଷଣ ହେଉଛନ୍ତି ଶତ୍ରୁପକ୍ଷର ବ୍ୟକ୍ତି, ତାକୁ ଆମେ ଶରଣ ଦେବା କଥା ନୁହଁ, କିନ୍ତୁ ଭଗବାନ ଏ କଥାଟି କହିଥିଲେ। କହିଲେ ସକୃତ ଥରେ ଜାଣି ଯଦି ଆମେ କହିବା ପ୍ରଭୁ ମୁଁ ଆପଣଙ୍କର, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ, ଥରେ ଯଦି ଜଣେ କହିବ ପ୍ରଭୁ ମୁଁ ଆପଣଙ୍କର, ତାହେଲେ ଅଭୟ ସର୍ବଭୂତେ ଭିଓ, ଖାଲି ମନୁଷ୍ୟ ନୁହଁ ଯେତେ ଜୀବ ଅଛନ୍ତି ସମସ୍ତଙ୍କୁ ଭଗବାନ ଅଭୟ ପ୍ରଦାନ କରିବେ, ହେଉଛି ଭଗବାନଙ୍କ ବ୍ରତ। ଏହି ରାମାୟଣରେ ଏ କଥାଟି ରହିଛି, ଭଗବାନ ରାମଚନ୍ଦ୍ର ଏକଥା କହି ବିଭୀଷଣଙ୍କୁ ଶରଣ ଦେଇଥିଲେ। ତେଣୁ ବିଭୀଷଣ ତାଙ୍କର ଭାଇଙ୍କୁ ତ୍ୟାଗ କରିଦେଇଥିଲେ, କାହିଁକି ନା ରାବଣ ଯୋଉ ଭଗବାନଙ୍କର ପତ୍ନୀଙ୍କୁ ହରଣ କରିଥିଲେ, ବିଭୀଷଣ ମନା କଲେ, କହିଲେ ସେ ହେଉଛନ୍ତି ଭଗବାନ, ତାଙ୍କ ପତ୍ନୀ ପାଖରେ ତାଙ୍କୁ ସମର୍ପଣ କରି ତାଙ୍କର ଶରଣ ଯାଅ, କିନ୍ତୁ ରାବଣ ତାକୁ ବିତାଡ଼ିତ କରିଦେଇଥିଲେ, ତେଣୁ ସେ ଭାଇଙ୍କୁ ତ୍ୟାଗ କରିଦେଇଥିଲେ। ଇଏ ହେଉଛି ପ୍ରକୃତ ବନ୍ଧୁ, ଯେ ଆମେ ଯେ ବନ୍ଧୁ କିଏ, ମୁଁ ହେଉଛି ତମର ପ୍ରକୃତ ବନ୍ଧୁ, ତମେ ମାୟାର ଅଗ୍ନିରେ ରହିଛ, ମାୟା ପିଶାଚୀର କୋଳରେ ଶୋଇ ଶୟନ କରିଛ, ତେଣୁ ଆମ ବିନା ବନ୍ଧୁ ଆର କିଏ ଅଛି, ତୋମାର ତୋମାରେ ରହିଛ ଆମେ ହୈନୁ ଅବତାର, ଆମ ବିନା ବନ୍ଧୁ ଆର କିଏ ଅଛି ତୋମାର, ଆମେ ପ୍ରକୃତରେ ଜୀବନର କଣ ଲକ୍ଷ୍ୟ ଆମେ ଭୁଲି ଯାଇଛେ, ଆମେ ମାୟାର କୋଳରେ ଶୟନ କରିଛେ ବର୍ତ୍ତମାନ। ତେଣୁ ଭଗବାନ ଚୈତନ୍ୟ ମହାପ୍ରଭୁ ସିଏ ଆମର ପ୍ରକୃତ ବନ୍ଧୁ, ଭଗବତ ଗୀତା ପଞ୍ଚମ ଅଧ୍ୟାୟରେ ଭଗବାନ କହିଲେ ଇଏ ହେଉଛି ପ୍ରକୃତରେ ଜଣେ ଜାଣିବ ଏଇ ତିନୋଟି କଥା, ତାହେଲେ ଜଣେ ଶାନ୍ତି ଜଣେ ମଙ୍ଗଳ ପ୍ରାପ୍ତ ହେଇଯିବ। ଭକ୍ତାରମ ଯଜ୍ଞତ ସାମ ସର୍ବଲୋକ ମହେଶ୍ୱରମ ସୁହୃଦମ ସର୍ବଭୂତାନାମ ଜ୍ଞାନ୍ତ ମାନ ଶାନ୍ତି ଲୁଚ୍ଛତି। ଭଗବାନ ହେଉଛନ୍ତି ପ୍ରକୃତ ଉପଭୋଗକାରୀ ଏବଂ ସିଏ ହେଉଛନ୍ତି ସବୁକିଛିର ମାଲିକ ସିଏ, ଏବଂ ସିଏ ହେଉଛନ୍ତି ସମସ୍ତଙ୍କର ବନ୍ଧୁ। ତେଣୁ ମହାପ୍ରଭୁ ସେ କଥା କହିଲେ, ଆମେ ଭୁଲି ଯାଇଛେ ଭଗବାନଙ୍କୁ, କିନ୍ତୁ ଭଗବାନ ଆମକୁ ଭୁଲି ନାହାନ୍ତି, ତେଣୁ ସିଏ ଆମର ପ୍ରକୃତ ବନ୍ଧୁ, ଆମ ବିନା ବନ୍ଧୁ ଆର କିଏ ଅଛି ତୋମାର, ଭଗବାନ କହିଲେ। ତେଣୁ ଏନେଇଛି ଔଷଧି ମାୟା ନାସିବାର ଲାଗି, ଏ ମୃତ୍ୟୁକୁ ଜୟ କରିବା ପାଇଁ ବହୁତ ପ୍ରକାର ବ୍ୟବସ୍ଥା ହଉଛି। ଏବଂ କିଛି ବର୍ଷ ତଳେ ଉତ୍ତରାଞ୍ଚଳ ସରକାର ଯୋଉ ଚାଲିଥିଲା, ଯୋଗାଡ଼ ଚାଲିଥିଲା, ବହୁତ ଲକ୍ଷ ଲକ୍ଷ ଟଙ୍କା କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ସଞ୍ଜୀବନୀ ବୁଟି ପ୍ରାପ୍ତ ହେବା ପାଇଁ, ମୃତ୍ୟୁକୁ ପାର ହେବା ପାଇଁ ବ୍ୟବସ୍ଥା କରୁଥିଲେ, କିନ୍ତୁ ମୃତ୍ୟୁ ପାର ହେବା ପାଇଁ ବ୍ୟବସ୍ଥା ଭଗବତ ଆମର ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି, ଆମେ ମୃତ୍ୟୁକୁ ପାର ହେଇପାରିବା। ତେଣୁ ମହାପ୍ରଭୁ କହୁଛନ୍ତି ମୃତ୍ୟୁକୁ ପାର ହେବା ପାଇଁ ମୁଁ ତୁମ ଔଷଧ ଆଣିଛି, ସେ ଔଷଧି ହରେ କୃଷ୍ଣ ମହାମନ୍ତ୍ର ଲୋ ତୁମେ ମାଗି, ଏ ଔଷଧ ଆଉ କିଛି ନୁହଁ, ଭଗବାନଙ୍କ ନାମ ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ 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 ରାମ ହରେ ରାମ ରାମ ରାମ, ଏହି ମହାମନ୍ତ୍ର ଶରଣରେ ଗଲେ ଆମେ ମୃତ୍ୟୁକୁ ଜୟ କରିପାରିବା, ଆମ ଶରଣରେ ଯେଉଁମାନେ ଅଛନ୍ତି ତାଙ୍କୁ ମଧ୍ୟ ମୃତ୍ୟୁକୁ ଜୟ କରିପାରିବା। ତେଣୁ ଇଏ ଛାଡ଼ିଦେଲେ ସ୍ୱଜନ ନସାତ, ବିଭୀଷଣ ତାଙ୍କ ଭାଇଙ୍କୁ ତ୍ୟାଗ କରିଦେଲେ, ତାପରେ ପିତା ନ, ଏଇ ପିତା କଥା ଆସିଲା ଏଠି, ପିତାଙ୍କର କର୍ତ୍ତବ୍ୟ ଏଠି ରହିଛି, ପିତା ନସାତ ଜଣେ ପିତା ଥିଲେ, ବହୁତ ଶକ୍ତିଶାଳୀ ପିତା ଥିଲେ, ଭାଗବତ ସପ୍ତମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ହିରଣ୍ୟକଶିପୁ ଏତେ ଶକ୍ତିଶାଳୀ ରାଜା ଥିଲେ, ଶକ୍ତିଶାଳୀ ସମ୍ରାଟ ଥିଲେ, ଏମିତିକି 33 କୋଟି ଦେବତା ମାନେ ଆସି ତାଙ୍କର ସେବା କରୁଥିଲେ। ଖାଲି ବ୍ରହ୍ମା ବିଷ୍ଣୁ ଏବଂ ଶିବ ଏ ତିନି ଜଣଙ୍କୁ ଛାଡ଼ିଦେଲେ ଆଉ ସମସ୍ତେ ତାଙ୍କର ସେବା କରୁଥିଲେ। ନାରଦ ମୁନି ଯେତେବେଳେ କଥା କହୁଛନ୍ତି ଯୁଧିଷ୍ଠିର ମହାରାଜଙ୍କୁ ଭାଗବତ ସପ୍ତମ ସ୍କନ୍ଧରେ ସେ କହୁଛନ୍ତି ଯୁଧିଷ୍ଠିର ମୁଁ ମଧ୍ୟ ଆସି ହିରଣ୍ୟକଶିପୁର ପ୍ରଶଂସା କରୁଥିଲି ଗୀତ ଗାନ କରୁଥିଲି। ସମସ୍ତେ ହିରଣ୍ୟକଶିପୁ ଅଧୀନରେ ଥିଲେ କିନ୍ତୁ ତାଙ୍କର ପୁତ୍ର 5 ବର୍ଷର ବାଳକ 5 ବର୍ଷ ପ୍ରହ୍ଲାଦ ସେ ପିତାଙ୍କୁ ତ୍ୟାଗ କରିଦେଲେ। ହିରଣ୍ୟକଶିପୁ କହିଲେ ପ୍ରକୃତରେ ଭଗବାନ ହଉଛନ୍ତି ମୁଁ ହଉଛି ଭଗବାନ। ଆଜିର ଯୁଗରେ ଆମେ ଦେଖିବା ଭଗବାନ ସମସ୍ତେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନେ ଅଧିକାଂଶ ହଉଛନ୍ତି ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ଏବଂ ସେମାନେ ନିଜକୁ ଭଗବାନ ବୋଲି ଘୋଷଣା କରନ୍ତି, ଭଗବାନଙ୍କୁ ଗ୍ରହଣ କରନ୍ତି ନାହିଁ, ନିଜକୁ ଭଗବାନ ବୋଲି ଗ୍ରହଣ କରନ୍ତି। ଈଶ୍ୱର ହମ ଭୋଗୀ ଶୁଦ୍ଧ ହମ ବଳବାନ ସୁଖୀ, ଭଗବାନ କେହି ନାହାନ୍ତି ଏ ଭୌତିକ ଜଗତରେ, ଯଦି ବା କିଏ ଅଛନ୍ତି ସେ ହଉଛି ମୁଁ। ହିରଣ୍ୟକଶିପୁ ଥିଲେ ସେଇଭଳି ଭାବରେ ଜଣେ ପିତା ଥିଲେ, ତାଙ୍କର ପୁତ୍ର ପ୍ରହ୍ଲାଦ କନିଷ୍ଠ ପୁତ୍ର, ତାଙ୍କ 4 ପୁତ୍ର ଥିଲେ। ତେଣୁ ଏ କନିଷ୍ଠ ପୁତ୍ର ତାଙ୍କ ପିତାକୁ ସେ ତ୍ୟାଗ କରିଦେଲେ। ଶ୍ରୀକୃ ନା ଭଗବାନ ହଉଛନ୍ତି କୃଷ୍ଣ, ଈଶ୍ୱର ପରମ କୃଷ୍ଣ ସଚିଦାନନ୍ଦ ବିଗ୍ରହ ଅନାଦିରାଦି ଗୋବିନ୍ଦ ସର୍ବକାରଣ କାରଣ। ଭଗବାନ କୃଷ୍ଣ ହଉଛନ୍ତି ମୂଳ ଭଗବାନ, ମୂଳ ଏକମାତ୍ର ଭଗବାନ। ତେଣୁ ସେ ପଚାରିଲେ, ହିରଣ୍ୟକଶିପୁ ପଚାରିଲେ ସେ ଭଗବାନ କୋଉଠି ଅଛନ୍ତି, ନା ସେ ସବୁଠାରେ ଅଛନ୍ତି, ନା ଏ ଖମ୍ବେରେ କାହିଁ ମୋତେ ଦେଖାଯାଉନାହାନ୍ତି। ଯଦି ସେ ସର୍ବତ୍ର କସ୍ମା ସ୍ତମ୍ଭେ ନ ଦୃଶ୍ୟତେ, କାହିଁକି ସ୍ତମ୍ଭରେ ଦେଖାଯାଉନାହାନ୍ତି। ହିରଣ୍ୟକଶିପୁ ସେ ନିଜକୁ ଭଗବାନ ବୋଲି ଘୋଷଣା କରିଥିଲା, ଭଗବାନଙ୍କ ଭଜନ କରିଛନ୍ତି ସବୁ ବନ୍ଦ କରିଦେଇଥିଲା। ପ୍ରହ୍ଲାଦ ତାଙ୍କ ପିତାଙ୍କ ବିରୁଦ୍ଧ ଯାଇ ପିତାଙ୍କୁ ଗ୍ରହଣ କରିନଥିଲେ, ସେ ଭଗବାନ ଭଜନ କରୁଥିଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଏମିତିକି ତାଙ୍କ ଜୀବନ ବଦଳରେ ସେ ଭଗବାନଙ୍କ ନାମ କରିଥିଲେ, ଭଗବାନଙ୍କୁ ଭଜନ କରିଥିଲେ, ତାଙ୍କୁ ହତ୍ୟା କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଥିଲେ। ହିରଣ୍ୟକଶିପୁ ସପ୍ତମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ହାତୀ ଚଢ଼େଇ ଦେଇଥିଲେ, ପାହାଡରୁ ତଳକୁ ପକେଇ ଦେଇଥିଲେ, ସର୍ପ ପାଖରେ ବିଷ ଦେଇଦେଇଥିଲେ, ନିଆଁରେ ଜଳେଇ ଦେଇଥିଲେ, ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି ହତ୍ୟା କରିବା ପାଇଁ। କିନ୍ତୁ ଏସବୁ ସତ୍ତ୍ୱେ ପ୍ରହ୍ଲାଦ ମହାରାଜ ଭଗବାନଙ୍କ ଭଜନ ଛାଡ଼ି ନଥିଲେ। ଆମେ ଯୋଉ ଭଗବାନ ଭଜନ କରୁଛେ, ଯଦି ସାମାନ୍ୟ କିଛି ଅସୁବିଧା ଆସିଗଲା ଆମେ କହିବା ନା ଆମର ଭଗବାନ କେହି ନାହାନ୍ତି, ଭଗବାନ ଭଜନ କଲେ ଏତେ ସବୁ ଅସୁବିଧା ଅଛି ଆଉ କାହିଁକି ଭଜନ କରିବା। କିନ୍ତୁ ପ୍ରହ୍ଲାଦ ମହାରାଜ ଦେଖନ୍ତୁ କେତେ ପ୍ରକାର ତାଙ୍କ ପିତା ନିଜେ ଏଇ ଯୁଧିଷ୍ଠିର ମହାରାଜ ବିଶ୍ୱାସ କରିପାରିଲେ ନାହିଁ ଏ କଥା ଯେତେବେଳେ କହୁଛନ୍ତି ନାରଦ ମୁନି, କହିଲେ ପ୍ରହ୍ଲାଦଙ୍କ ଭଳି ଏତେ ସୁନ୍ଦର ବ୍ୟକ୍ତି, ଏତେ ସୁନ୍ଦର ସ୍ୱଭାବର ସନ୍ତାନ ପୁତ୍ରପତି ହିରଣ୍ୟକଶିପୁ ଏଭଳି ହିଂସା ଆଚରଣ କରିଥିଲେ, ଏଠି ତ ବିଶ୍ୱାସ ଯୋଗ ନୁହଁ। ତେଣୁ ନାରଦ ମୁନି ଏ କଥାଟି କହିଥିଲେ। ତେଣୁ ଅନ୍ତିମରେ ଯେତେବେଳେ ହିରଣ୍ୟକଶିପୁ ପଚାରିଲେ, ଖଡ୍ଗ ଧରି କହିଲେ ଏତେ ମୁଁ ନିଜେ ହତ୍ୟା କରିବି, ଦେଖିବା କିଏ ତୋତେ ରକ୍ଷା କରିବ। ଖଡ୍ଗ ଧରି ତାକୁ ହତ୍ୟା କରିବା ପାଇଁ ଯେତେବେଳେ ବାହାରୁଛନ୍ତି, ସେତେବେଳେ ପଚାରିଲେ କୋଉଠି ତୋର ହରି ଅଛନ୍ତି, କାହିଁ ମୋତେ ଦେଖାଯାଉନାହାନ୍ତି, କୋଉଠି ତ ନା ସବୁଠାରେ ଅଛନ୍ତି, କାହିଁ କସ୍ମା କାହିଁ ସ୍ତମ୍ଭରେ ଦେଖାଯାଉନାହାନ୍ତି। ଏଇଭଳିଆ କହି ଗୋଟେ ମୁଷ୍ଟିରେ ସେ ସ୍ତମ୍ଭକୁ ପ୍ରହାର କଲେ, ସେ ସ୍ତମ୍ଭଟି ବିଦାର ହେଇଗଲା ଏବଂ ଭଗବାନ ନୃସିଂହଦେବ ଆବିର୍ଭାବ ହେଲେ। ଜୟ ନୃସିଂହଦେବ ଭଗବାନ କି ତବ କର କମଳ ବରେ ନଖ ମଧୁତ ସିଂହ ସତ୍ୟ ବିଘାତଂ ନିଜବୁତ୍ସଭାତ୍ମ ଭ୍ରାତିଂ ଚ ଭୂତେଷୁ ଅକ୍ଲେଶିତାତ୍ମନ ଅଦୃଶ୍ୟ ତତ୍ତ୍ୱ ତଦ୍ଭୂତମ୍ ରୂପମ୍ ବୁଦ୍ଧ୍ୱାନ୍ ସ୍ତମ୍ଭେ ସଭାୟା ନ ମୃଗଂ ନ ମାଂସମ୍। ଭାଗବତମ୍ ସପ୍ତମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ଏ ଶ୍ଳୋକଟି ରହିଛନ୍ତି। ଭଗବାନ ତାଙ୍କର ଭୃତ୍ୟମାନଙ୍କ କଥାକୁ ରକ୍ଷା କରିବା ପାଇଁ ବ୍ରହ୍ମାଙ୍କର ସତ୍ୟକୁ ରକ୍ଷା କଲେ। ବ୍ରହ୍ମା ବର ଦେଇଥିଲେ ଦିନରେ ମରିବ ନାହିଁ, ରାତିରେ ମରିବ ନାହିଁ, କଣ ସ୍ୱର୍ଗ ପୃଥିବୀରେ ମରିବ ନାହିଁ, ଆକାଶରେ ମରିବ ନାହିଁ, ଅସ୍ତ୍ରରେ ମରିବ ନାହିଁ, ସବୁ ପ୍ରକାର ବର ଦେଇଥିଲେ। ମନୁଷ୍ୟ ଦ୍ୱାରା ମରିବ ନାହିଁ, ପଶୁ ଦ୍ୱାରା ମରିବ ନାହିଁ। ତେଣୁ ସମସ୍ତ ସତ୍ୟକୁ ରକ୍ଷା କରି ଭଗବାନ ନୃସିଂହଦେବ ରୂପରେ ଆବିର୍ଭାବ ହେଇ ସ୍ତମ୍ଭେ ସ୍ତମ୍ଭରୁ ଭଗବାନ ବାହାରିଥିଲେ। ହଁ, ବହୁତ ପ୍ରକାର ହିରଣ୍ୟକଶିପୁ ଖାଇଗଲେ ମୁଁ ବ୍ରହ୍ମାଙ୍କୁ ଠକିଦେଲି। ବ୍ରହ୍ମା ଅମର ବଳ ଦେବା ପାଇଁ ଚାହେଁ, ମୃତ୍ୟୁକୁ ଜୟ କରିବା କଥା ଆସି ଏଠି ମୃତ୍ୟୁ ସେ ଚାହୁଁଥିଲେ ଜୟ କରିବା ପାଇଁ, କିନ୍ତୁ ମୃତ୍ୟୁ କେମିତି ଜୟ କରାଯିବ ସେ ଉପାୟଟି ସେ ଜାଣିନଥିଲେ। ଭଗବାନଙ୍କ ଶରଣ ନ ଯାଇ ଅନ୍ୟ ଦେବତାମାନଙ୍କ ଶରଣରେ ଗଲେ ଜଣେ ମୃତ୍ୟୁକୁ ପାର ହେଇପାରିବ ନାହିଁ। ତେଣୁ ଭଗବାନ ବ୍ରହ୍ମାଙ୍କର ସମସ୍ତ ଶକ୍ତିକୁ ରକ୍ଷା କରି ହିରଣ୍ୟକଶିପୁ ବିଧାନ କରିଥିଲେ। ପ୍ରହ୍ଲାଦ ତାଙ୍କ ପିତାଙ୍କୁ ତ୍ୟାଗ କରିଦେଇଥିଲେ, ପିତା ନ ସତ୍ସାଦ। ତେଣୁ ପିତାର କର୍ତ୍ତବ୍ୟ ହେଉଛି ସେଇଟା, ସେ ତାଙ୍କର ପୁତ୍ରମାନଙ୍କୁ ତାଙ୍କର ସନ୍ତାନମାନଙ୍କୁ ଏଇ ମୃତ୍ୟୁ ମୁଖରୁ ରକ୍ଷା କରିବେ। ସେଭଳି ଭାବେ ଜନନୀ ନ ସତ୍ସାଦ, ଜନନୀ ମାଙ୍କର ମଧ୍ୟ କର୍ତ୍ତବ୍ୟ ରହିଛି ସେଇଟା, ତାଙ୍କ ସନ୍ତାନମାନଙ୍କୁ ସେ ମୃତ୍ୟୁ ମୁଖରୁ ରକ୍ଷା କରିପାରିବେ। ସେ ହେଉଛନ୍ତି ପ୍ରକୃତ ଜନନୀ, ସେ ହେଉଛନ୍ତି ପ୍ରକୃତ ପିତା। ତେଣୁ ଦୃଷ୍ଟାନ୍ତ ରହିଛି, ସେ ଜନନୀକୁ ତ୍ୟାଗ କରିଦେଇଥିଲେ କିଏ? ଭରତ ମହାରାଜ, ଭଗବାନ ରାମଚନ୍ଦ୍ରଙ୍କର ଭାଇ ଭରତ କୈକେୟୀଙ୍କୁ ତ୍ୟାଗ କରିଦେଇଥିଲେ। 14 ବର୍ଷ ବନବାସ ଯେଉଁଠୁ ରହି ସତ୍ୟ ରକ୍ଷା କରିବା ପାଇଁ ଦଶରଥ ମହାରାଜ ଭାଗବତ ନବମ ସ୍କନ୍ଧରେ ସବୁ ଭଗବାନ ରାମଚନ୍ଦ୍ର ବିଷୟରେ ବର୍ଣ୍ଣନା କରାଯାଇଛି। ଗର୍ବାର୍ଥ ତ୍ୟକ୍ତ ରାଜ୍ୟ ବେଚରତ ଅନୁଭବ, ଗର୍ବାର୍ଥେ ପିତାଙ୍କର ସତ୍ୟକୁ ରକ୍ଷା କରିବା ପାଇଁ ଭଗବାନ ରାମଚନ୍ଦ୍ର ଚାଲିଗଲେ, 14 ବର୍ଷ ବନବାସ ଚାଲିଗଲେ। ତେଣୁ ଭରତ ମହାରାଜ ଯେତେବେଳେ ଆସିଲେ, ସେତେବେଳେ ଜାଣିଲେ ତାଙ୍କ ମା କୈକେୟୀଙ୍କର ପ୍ରରୋଚନାରେ ତାଙ୍କର ପିତା ଭ୍ରାତାଙ୍କୁ ନିର୍ବାସନ ଦେଇଛନ୍ତି, 14 ବର୍ଷ କାଳ ନିର୍ବାସନ ଦେଇଛନ୍ତି। ସେତେବେଳେ ସେ ମାତାଙ୍କୁ ତ୍ୟାଗ କରିଦେଲେ, ଜନନୀ ନସସ୍ୟା ମାଙ୍କୁ ତ୍ୟାଗ କରିଦେଲେ। ସେଭଳି ଭାବରେ ଦୈବମ ନତସ୍ୟା, ସିଏ ଯୋଉ 33 କୋଟି ଦେବତା ରହିଛନ୍ତି, ଏମାନେ ପ୍ରକୃତ ଦେବତା ନୁହନ୍ତି। ଯଦି ସେ ତାଙ୍କ ଶରଣରେ ଯିଏ ଯାଇଥିବେ ତାଙ୍କୁ ଯଦି ମୃତ୍ୟୁ ମୁଖରୁ ରକ୍ଷା ନ କରିପାରିବେ, ତେଣୁ ଭାଗବତ ଆରମ୍ଭ ହେଇଛନ୍ତି ଏଇ ଦୈବ ବିଷୟରେ। ଖଟ୍ଟଙ୍ଗ ମହାରାଜ କଥା କହିକିରି ସୁଖଦେବ ଗୋସ୍ୱାମୀ କଥା କହୁଛନ୍ତି। ଖଟ୍ଟଙ୍ଗ ମହାରାଜ ରହିଛନ୍ତି, ପରୀକ୍ଷିତ ମହାରାଜ ଯେତେବେଳେ ଅଭିଶାପଗ୍ରସ୍ତ ହେଇଥିଲେ ଆଉ ତାଙ୍କର 7 ଦିନ ଆୟୁଷ ଥିଲା, ସେହି ସମୟରେ ସୁଖଦେବ ଗୋସ୍ୱାମୀ ଯେତେବେଳେ ଭାଗବତଙ୍କୁ କହୁଛନ୍ତି, ସେତେବେଳେ ସେଇ ପରୀକ୍ଷିତ ମହାରାଜଙ୍କୁ ଏଇ ଖଟ୍ଟଙ୍ଗ ମହାରାଜଙ୍କର ଉଦାହରଣ ଦେଇଛନ୍ତି। ଖଟ୍ଟଙ୍ଗ ମହାରାଜ ଏତେ ଶକ୍ତିଶାଳୀ ଥିଲେ, ଦେବତାମାନଙ୍କ ସହିତ ମିଶି ଅସୁରମାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଥିଲେ। ତେଣୁ ଅସୁରମାନଙ୍କୁ ପରାସ୍ତ କଲା ପରେ ଦେବତାମାନେ ପଚାରିଲେ ଖଟ୍ଟଙ୍ଗ ମହାରାଜଙ୍କୁ, କହିଲେ ଆପଣ ଆମକୁ ବହୁତ ସାହାଯ୍ୟ କଲେ, ଆ ବଦଳରେ ଆମେ କଣ ଆପଣଙ୍କୁ ବର ଦବୁ, ଆମଠୁ କିଛି ବର ଗ୍ରହଣ କରନ୍ତୁ। ଖଟ୍ଟଙ୍ଗ ମହାରାଜ ଜାଣିବା ପାଇଁ ଚାହିଁଲେ ଯେ ମୋର କେତେ ଆୟୁଷ ଅଛି ଆଗ କୁହନ୍ତୁ, ତାପରେ ମୁଁ ଚିନ୍ତା କରିବି କଣ ବର ଗ୍ରହଣ କରିବି। କହିଲେ ଆପଣଙ୍କର ଆଉ ଗୋଟିଏ ମୁହୂର୍ତ୍ତ କହିଲେ 48 ମିନିଟ। ତେଣୁ ସେ କହିଲେ ଗୋଟିଏ ମୁହୂର୍ତ୍ତରେ ମୁଁ କଣ ଆଉ ବର ଆପଣଙ୍କୁ ନେବି, ମୋତେ ଗୋଟେ ଉପଯୁକ୍ତ ମାନେ ଦ୍ରୁତଗାମୀ ଯାନ ଦିଅନ୍ତୁ, ଯାହାଫଳରେ କି ମୁଁ ଯାଇ ଅଯୋଧ୍ୟା ସ୍ୱର୍ଗ ଲୋକରେ ଥିଲେ। ସ୍ୱର୍ଗ ଲୋକରୁ ସେ ଗୋଟେ ଦ୍ରୁତଗାମୀ ଯାନ ଦେବତାମାନେ ଦେଲେ, ସେଇ ଯାନରେ ବସି ସେ ଆସିଲେ ଅଯୋଧ୍ୟା ଲୋକକୁ ଆସିଲେ, ଭଗବାନ ରାମଚନ୍ଦ୍ରଙ୍କ ଜନ୍ମଭୂମି ଅଯୋଧ୍ୟା। ସେଇଠି ଆସି ଭଗବାନଙ୍କର ଧ୍ୟାନ କଲେ, ଶ୍ରୀ ରାମ ଜୟ ରାମ ଜୟ ଜୟ ରାମ
ଶ୍ରୀ ରାମ ଜୟ ରାମ ଜୟ ଜୟ ରାମ ଶ୍ରୀ ରାମ ଜୟ ରାମ ଜୟ ଜୟ ରାମ ଶ୍ରୀ ରାମ ଜୟ ରାମ ଜୟ ଜୟ ରାମ ଶ୍ରୀ ରାମ ଜୟ ରାମ ଜୟ ଜୟ ରାମ
ଭଗବାନଙ୍କର ଧ୍ୟାନ କରି କେତେ ସମୟ ଲାଗିଲା ତାଙ୍କ ମୃତ୍ୟୁ ଜୟ କରିବା ପାଇଁ? ଗୋଟିଏ ମୁହୂର୍ତ୍ତ। ଖଟ୍ଟଙ୍ଗ ମହାରାଜ ଏକଥା ପରୀକ୍ଷିତ ମହାରାଜ କହୁଛନ୍ତି, ଇଏ ହଉଛି ଆମର ଗିନିସ୍ ବୁକ୍ ଅଫ ରେକର୍ଡ। ଆପଣଙ୍କର ବର୍ତ୍ତମାନ ଆମେ ଯିଏ ସିଦ୍ଧିରେ କିଛି ସିଦ୍ଧି ପ୍ରାପ୍ତ ହଉଛନ୍ତି ତାଙ୍କୁ ଗିନିସ୍ ବୁକ୍ ଅଫ ରେକର୍ଡ ନାଁ ରହୁଛି। ସେଇଭଳି ଭାବରେ ଆମର ସ୍ପିରିଚୁଆଲ ଗିନିସ୍ ବୁକ୍ ଅଫ ରେକର୍ଡ ହଉଛି ଏଇଟା, ଗୋଟିଏ ମୁହୂର୍ତ୍ତରେ ଜଣେ ଭଗବାନ ପ୍ରାପ୍ତ ହେଇପାରିବ, ତାର ଉଦାହରଣ ହେଉଛନ୍ତି ଖଟ୍ଟଙ୍ଗ ମହାରାଜ। ଖଟ୍ଟଙ୍ଗ ମହାରାଜ ଏଇ ଭଗବାନ ସୂର୍ଯ୍ୟ ବଂଶରେ ଆସୁଛନ୍ତି, ଭଗବାନ ରାମଚନ୍ଦ୍ରଙ୍କର ପୂର୍ବ ବଂଶଧର ଖଟ୍ଟଙ୍ଗ ମହାରାଜ। ତେଣୁ ସିଏ ମନା କରାଯାଇଛି, ପରୀକ୍ଷିତ ମହାରାଜ କହୁଛନ୍ତି ସୁଖଦେବ ଗୋସ୍ୱାମୀ କଥା ପ୍ରଥମେ କହୁଛନ୍ତି, ଦ୍ୱିତୀୟ ସ୍କନ୍ଧ ପ୍ରଥମ ଅଧ୍ୟାୟରେ କଥା କହିଛନ୍ତି। ନା ପ୍ରଥମ ଅଧ୍ୟାୟରେ କହିଛନ୍ତି କଥା ସେ କହୁଛନ୍ତି ଖଟୁଆଙ୍ଗ ନାମ ରାଜସ୍ୱେ ଜ୍ଞାନ୍ତ ୟୁତମାୟୁଷ ମୁହୂର୍ତ୍ତ ସର୍ବମୃତ୍ୟୁ ଗତମାନ ଅଭୟ ମରି ତଭାବି ତରି କୌରବ୍ୟ ସପ୍ତାହ ଜୀବିତାବଧି ଉପକଳ୍ପ ସର୍ବମ ତାବତ ଯତ୍ ସାମ୍ପ୍ରାୟିକମ୍ ସେ କହିଲେ ପରୀକ୍ଷିତ ମହାରାଜ ପରୀକ୍ଷିତ ମହାରାଜ ଯୋଉ ପ୍ରଶ୍ନ ପଚାରିଥିଲେ ଭାଗବତ ପ୍ରଥମ ସ୍କନ୍ଦ 19 ଅଧ୍ୟାୟରେ ସେ ପ୍ରଶ୍ନ ସବୁ ରହିଛି ଆମେ ଜୀବନରେ କେମିତି ସିଦ୍ଧି ପ୍ରାପ୍ତ ହେଇପାରିବା ତାଙ୍କ ମାତ୍ର 7 ଦିନ ଆୟୁଷ ଥିଲା ସେ ପ୍ରଶ୍ନଟି କରିଥିଲେ ତେଣୁ ସୁଖଦେବ ଗୋସ୍ୱାମୀ ଏଭଳି ଅଭିଭୂତ ହେଇଯାଇଥିଲେ ତାଙ୍କ ପ୍ରଶ୍ନରେ ସେ ଭଗବାନଙ୍କର ମଙ୍ଗଳାଚରଣ କରିବାକୁ ମଧ୍ୟ ଭୁଲିଗଲେ ସିଧାସଳଖ ପ୍ରଶ୍ନର ଉତ୍ତର ଦେବା ପାଇଁ ଦେଇ କହିଲେ ଏ କଥା କହିଲେ ପରୀକ୍ଷିତ ମହାରାଜ କିଛି ଚିନ୍ତା ନାହିଁ ଗୋଟିଏ ମୁହୂର୍ତ୍ତ ଆୟୁଷ ଥିଲା ଖଟୁଆଙ୍ଗ ମହାରାଜଙ୍କର ସେ ଗୋଟିଏ ମୁହୂର୍ତ୍ତରେ ସେ ଭଗବାନ ପ୍ରାପ୍ତ ହେଇଗଲେ ଇଏ ହଉଛି ଆମର ସ୍ପିରିଚୁଆଲ ଗିନିସ୍ ବୁକ୍ ଅଫ୍ ରେକର୍ଡ ତେଣୁ ତମର ତ 7 ଦିନ ଆୟୁଷ ଅଛି ଆଉ ଚିନ୍ତା କାହିଁକି ଉପକଳ୍ପ ସେଟାକୁ ବର୍ତ୍ତମାନ କର କଣ କେମିତି ମୃତ୍ୟୁକୁ ଜଣେ ପାର ହେଇପାରିବ ମୃତ୍ୟୁ କେମିତି ଜୟ କରିପାରିବ ଇଏ ହଉଛି ଜୀବନ ମନୁଷ୍ୟ ଜୀବନ ଲକ୍ଷ୍ୟ ହଉଛି ଏଇଟା ତେଣୁ ସେ କହିଲେ ବିଭିନ୍ନ କଥା କହିଛନ୍ତି ତାପରେ ଆମେ କହିଲି ଗୋଟିଏ ସାର କଥା ଗୋଟିଏ ଶ୍ଳୋକ କହିବା ସାର ଯୋଉ ଉତ୍ତର ଦେଇଛନ୍ତି ସେଟା ହଉଛି ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହରି ଶ୍ରୋତବ୍ୟ କୀର୍ତ୍ତିତବ୍ୟ ସ୍ମର୍ତ୍ତବ୍ୟଚ୍ଛା ଭୟମ ଏ ଶ୍ଳୋକ ଦୁଇଥର ରହିଛନ୍ତି ସୁଧ ଗୋସ୍ୱାମୀ କଥା କହିଛନ୍ତି ସୁଖଦେବ ଗୋସ୍ୱାମୀ କଥା କହିଛନ୍ତି ଟିକେ ପରିବର୍ତ୍ତନ ଅଛି ତେଣୁ ମୂଳ ଜିନିଷ ହଉଛି ଏଇଟା ଶ୍ରୋତବ୍ୟ କୀର୍ତ୍ତିତବ୍ୟ ଏବଂ ସ୍ମର୍ତ୍ତବ୍ୟ ତେଣୁ ଅନ୍ୟ ଏ ଭୌତିକ ଜଗତରେ ପ୍ରକୃତ ମଙ୍ଗଳକର ପ୍ରଥା ଜଣେ ପାଇବା ପାଇଁ ଯଦି ଚାହୁଁଛନ୍ତି ତାହେଲେ ଏକମାତ୍ର ଉପାୟ ହେଉଛି ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଯିଏକି ସର୍ବାତ୍ମା ସମସ୍ତଙ୍କ ହୃଦୟରେ ରହିଛନ୍ତି ସର୍ବାତ୍ମା ରୂପେ ରହିଛନ୍ତି ପରମାତ୍ମା ରୂପେ ରହିଛନ୍ତି ସେ ହେଉଛନ୍ତି ଭଗବାନ ସେ ହେଉଛନ୍ତି ସଡ଼ିସଜ୍ୟ ପୂର୍ଣ୍ଣ ସେ ହେଉଛନ୍ତି ଈଶ୍ୱର ସେ ହେଉଛନ୍ତି ସମସ୍ତ କିଛିର ନିୟନ୍ତ୍ରଣକାରୀ ଏବଂ ସେ ହେଉଛନ୍ତି ହରି ହରି କହିଲେ ସମସ୍ତଙ୍କର ମନକୁ ସେ ଆକର୍ଷଣ କରନ୍ତି ପ୍ରେମ ଦିଆ ହରେ ମନ ସମସ୍ତଙ୍କୁ ପ୍ରେମ ପ୍ରଦାନ କରି ସମସ୍ତଙ୍କ ମନକୁ ସେ ହରଣ କରନ୍ତି ପ୍ରଜେ ପ୍ରସିଦ୍ଧମ ନବନୀତ ଚୌରମ ରାଜେ ପ୍ରସିଦ୍ଧମ ଚୌରମ ଗୋପାଙ୍ଗନାଚୌରମ ଅନେକ ଜନ୍ମ ଦିତ ପାପ ଚୌରମ ଅନେକ ଜନ୍ମ ଚୌରାଗ୍ରଗଣ୍ୟମ ପୁରୁଷଂ ନମାମି ଚୌରାଗ୍ରଗଣ୍ୟମି ଚୌରାଗ୍ରଗଣ୍ୟମ ପୁରୁଷଂ ନମାମି ଚୌରାଗ୍ରଗଣ୍ୟମ ପୁରୁଷଂ ନମାମି ଚୌରାଗ୍ରଗଣ୍ୟମ ପୁରୁଷଂ ନମାମି ସବୁଥିରେ ସେ ଶ୍ରେଷ୍ଠ ତେଣୁ ଚୋରରେ ମଧ୍ୟ ସେ ଶ୍ରେଷ୍ଠ ସବୁକିଛି ଚୋରି କରନ୍ତି ଏବଂ ବିଶେଷ ଭାବରେ ଗୋପାଙ୍ଗନ ମାନଙ୍କର ଯୋଉ ବସ୍ତ୍ର ଚୋରି କରିଥିଲେ ସେଇଟା ଆମେ ସମସ୍ତେ ଚୋରି କରିପାରିବା କିନ୍ତୁ ଅନେକ ଜନ୍ମ ପାପ ଚୌରଙ୍ଗ ଅନେକ ଜନ୍ମର ଯୋଉ ପାପ ରହିଛି ସେଇଟାକୁ ଆମେ ଚୋରି କରିପାରିବା ନାହିଁ ସେଟା ଭଗବାନ ହିଁ କରିପାରିବେ ସର୍ବଧର୍ମାନ ପରିତ୍ୟଜ୍ୟ ମାମ ଏକମ ଶରଣ ବ୍ରଜ ଅହଂ ତ୍ୱାମ ସର୍ବ ପାପେଭ୍ୟ ମୁକ୍ତି ସ୍ୱାମୀ ମା ସୁତ ସବୁକିଛି ପାପକୁ ସେ ହରଣ କରିପାରନ୍ତି ସେଥିପାଇଁ ତାଙ୍କ ନାଁ ହଉଛି ହରି ତାଙ୍କ ବିଷୟରେ ଶୁଣିବା କଥା ତାଙ୍କ ବିଷୟରେ କୀର୍ତ୍ତନ କରିବା କଥା ଏବଂ ତାଙ୍କର ସ୍ମରଣ କରିବା କଥା ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ତେଣୁ ଇଏ ହଉଛି ସେ ଦେବତାଙ୍କୁ ତ୍ୟାଗ କରିଦେଇଥିଲେ ଖଟୁଆଙ୍ଗ ମହାରାଜ ଦୈବ ନ ତସ୍ୟାନ ନ ପ୍ରତିଷ୍ଠା ସ୍ୟାନ ସେ ମଧ୍ୟ ପ୍ରକୃତ ପତି ନୁହନ୍ତି କିଏ ତ୍ୟାଗ କରିଥିଲେ ବହୁତ ଉଦାହରଣ ରହିଛି ବିଶେଷ ଭାବରେ ଭାଗବତରେ ଯଜ୍ଞପତିଙ୍କ କଥା କୁହାଯାଏ ଯଜ୍ଞପତି ଯଦି ଭଗବାନ ତାଙ୍କର ସାଙ୍ଗ ବାଳକମାନଙ୍କ ସହିତ ଗୋଚାରଣ କରୁଥିଲେ ଥରେ ତାଙ୍କ ସାଙ୍ଗ ବାଳକମାନଙ୍କର କ୍ଷୁଧା ହେଲା ତେଣୁ ସିଏ କହିଲେ ହେ ବଳରାମ ହେ ରାମ ହେ କୃଷ୍ଣ ତମେ ବହୁତ ଅସୁରଙ୍କୁ ମାରିଲଣି କିନ୍ତୁ ଆଜି ଗୋଟିଏ ଅସୁର ଆସିଛି ତାକୁ ମାର ହତ୍ୟା କର ନା କିଏ ସେ ଅସୁର ନା ଆମ କ୍ଷୁଧା କ୍ଷୁଧା ରୂପକ ଅସୁର ବର୍ତ୍ତମାନ ଆମର ସମସ୍ତ କ୍ଷୁଧା ହେଇଗଲାଣି ଟିଫିନ ସରିଲା ପରେ ବର୍ତ୍ତମାନ ପ୍ରସାଦ ଅନ୍ନ ପ୍ରସାଦ ପାଇବେ ତେଣୁ ଯାହା ହଉ ସେତେବେଳେ କହିଲେ ଭଗବାନ କହିଲେ ଦେଖ ସାମ୍ନାରେ ଯୋଉ ଟେଣ୍ଟ ସବୁ ଲାଗିଛି ସେଇଠି ସବୁ ଯଜ୍ଞରୁ ଧୂଆଁ ସବୁ ବାହାରୁଛି ଅଗ୍ନି ଶିଖା ହଉଛି ସେଠି ସବୁ ମଥୁରାର ବ୍ରାହ୍ମଣ ମାନେ ସେମାନେ ସବୁ ଯଜ୍ଞ କରୁଛନ୍ତି ତେଣୁ ବହୁତ ସୁନ୍ଦର ସୁନ୍ଦର ଖାଦ୍ୟ ସବୁ ପ୍ରସ୍ତୁତ ହେଇଛି ଦେବତାମାନଙ୍କୁ ଅର୍ପଣ କରିବା ପାଇଁ। ସେମାନେ ସେଇ ଯଜ୍ଞ କର୍ମକାଣ୍ଡିଆ ଯଜ୍ଞ କରୁଥିଲେ ସ୍ୱର୍ଗଲୋକକୁ ଯିବା ପାଇଁ। ତେଣୁ ତମେ ଯଦି କହିବ ଯେ କୃଷ୍ଣ ବଳରାମ ଆସିଛନ୍ତି, ଭଗବାନ ଆସିଛନ୍ତି, ତାଙ୍କୁ ଭୋକ ହଉଛି, ତାଙ୍କୁ କିଛି ଖାଦ୍ୟ ଦିଅ, ଏଭଳିଆ କହିଲେ ସେ ତମକୁ ଖାଦ୍ୟ ଦେବେ। ତେଣୁ ଯେତେବେଳେ ତାଙ୍କ ସାଙ୍ଗ ବାଳକ ମାନେ ଗଲେ ବ୍ରାହ୍ମଣ ମାନଙ୍କ ପାଖକୁ, ତାଙ୍କୁ ବ୍ରାହ୍ମଣ ମାନେ ଶ୍ରବଣ କଲେ ନାହିଁ, କଥା ଶୁଣିଲେ ନାହିଁ, ସେମାନେ ପ୍ରଣାମ କରି ରହିଛନ୍ତି କିନ୍ତୁ ସେ ତାଙ୍କୁ ଅନୁସା କରୁନାହାନ୍ତି, ଲକ୍ଷ୍ୟ କରୁନାହାନ୍ତି। ତେଣୁ ସେମାନେ ବାଧ୍ୟ ହେଇକି ଫେରି ଆସିଲେ, କହିଲେ ସେମାନେ ତାଙ୍କୁ ଶୁଣିଲେ ନାହିଁ, ଆମ କଥା ଶୁଣିଲେ ନାହିଁ, ହଁ କି ନା କିଛି କହିଲେ ନାହିଁ, ନା କିଛି ଠିକ ନାହିଁ, ଆମେ ମାନେ ଆମେ ହଉଛେ ଭିକାରୀ, ଆମକୁ ଏତେ ବିଗାର୍ସ ଆର୍ ନଟ୍ ଚୁଜର୍ସ କହି ଆମକୁ ଆଉ ଥରେ ଯାଅ ସେଠିକି। ତେଣୁ ସେମାନଙ୍କର ନା ନା ଆମେ ସେଠିକି ଯିବୁ ନାହିଁ, ଭଗବାନଙ୍କର ନା ଏଥର ତାଙ୍କ ପାଖକୁ ଯିବ ନାହିଁ, ତାଙ୍କ ପତ୍ନୀ ମାନଙ୍କ ପାଖକୁ ଯିବ। ତେଣୁ ତାଙ୍କ ପତ୍ନୀ ମାନେ ସେମାନେ ଭଗବାନଙ୍କୁ ଶ୍ରବଣ କରି ଭଗବାନ ଭକ୍ତ ହେଇଯାଇଛନ୍ତି। ଜାଗିଙ୍କ ପତ୍ନୀ ମାନେ ଜାଗିଙ୍କ ଯେଉଁମାନେ ଯଜ୍ଞ ଯେଉଁ ବ୍ରାହ୍ମଣ ମାଛ ରହିଛନ୍ତି ଗରୁଡ଼ ପୁରାଣ ବର୍ଣ୍ଣନା କରାଯାଇଛି, ବ୍ରାହ୍ମଣ ସହସ୍ରେଭ୍ୟ ସତ୍ରଜାତି ବିଶିଷ୍ଟତେ, ହଜାର ହଜାର ବ୍ରାହ୍ମଣ ମାନଙ୍କ ଭିତରେ ଯେଉଁମାନେ ଯଜ୍ଞ କରନ୍ତି ସେ ଜାଗିଙ୍କ ବ୍ରାହ୍ମଣ ମାନଙ୍କୁ ଶ୍ରେଷ୍ଠ। ତେଣୁ ସେ ଶ୍ରେଷ୍ଠ ବ୍ରାହ୍ମଣ ମାନେ ମଧ୍ୟ ଭଗବାନଙ୍କୁ ଜାଣିପାରିଲେ ନାହିଁ, ଅନେକ ଶାସ୍ତ୍ର ଅଧ୍ୟୟନ କରିଛନ୍ତି, ଅନେକ ବ୍ରତ କରିଛନ୍ତି, ଅନେକ ତପସ୍ୟା କରିଛନ୍ତି, କିନ୍ତୁ ଭଗବାନ ଯୋଉ ଖାଦ୍ୟ ପାଇଁ ମଗେଇଲେ ତାଙ୍କ ସାଙ୍ଗ ବାଳକମାନଙ୍କ ଥ୍ରୁରେ, ତାଙ୍କୁ ଭଗବାନ କଥା ଶୁଣିଲେ ନାହିଁ। ଇଏ ହଉଛି ବ୍ରାହ୍ମଣ, ଇଏ କି ବ୍ରାହ୍ମଣ? ତାଙ୍କର ପତ୍ନୀ ମାନେ ଯେତେବେଳେ ଭଗବାନ କଥା ଶୁଣିଥିଲେ, ସେ ଶାସ୍ତ୍ର ଅଧ୍ୟୟନ କରିନାହାନ୍ତି, ଭଗବାନ ଲୀଳାକୁ ତାଙ୍କର ଭଗବାନଙ୍କ ଭକ୍ତମାନଙ୍କ ମୁଖରୁ ଶ୍ରବଣ କରିଥିଲେ। ବିକ୍ରେତୁ କାମା କ୍ଷୀର ଗୋପ କନ୍ୟା, ବିକ୍ରେତୁ କାମା କ୍ଷୀର ଗୋପ କନ୍ୟା, ମୋରାରି ପାଦାର୍ପିତ ଚେତ ବୃତ୍ତି, ମୋରାରି ପାଦାର୍ପିତ ଚେତ ବୃତ୍ତି, ଦଧ୍ୟାଧିକଂ ମୋହ ବସାଦ ଭୋଜ, ଦଧ୍ୟାଧିକଂ ମୋହ ବସାଦ ଭୋଜ, ଗୋବିନ୍ଦ ଦାମୋଦର ମାଧବେଦି, ଗୋବିନ୍ଦ ଦାମୋଦର, ଗୋବିନ୍ଦ ଦାମୋଦର ମାଧବେଦି, ଗୋବିନ୍ଦ ଦାମୋଦର, ଗୋବିନ୍ଦ ଦାମୋଦର ମାଧବେଦି, ଗୋବିନ୍ଦ ଦାମୋଦର ମାଧବେଦି। ବୃନ୍ଦାବନରୁ ଯେଉଁମାନେ ଗୋପୀମାନେ ଯୋଉ ଦହି ଇତ୍ୟାଦି ବିକ୍ରି କରିବା ପାଇଁ ଆସନ୍ତି, ସେମାନେ ଭଗବାନ କଥା କୁହନ୍ତି। ଆଜି ଭଗବାନ ଯେତେବେଳେ ରହିଥିଲେ, ଛଅ ଦିନ ରହିଥିଲେ, ପୁତନାବଦ୍ଧ କରିଥିଲେ, ଯେତେବେଳେ ତିନି ମାସ ରହିଥିଲେ ଶକଟାସୁରକୁ ବଦ୍ଧ କରିଥିଲେ, ଏକ ବର୍ଷ ରହିଥିଲେ ତୃଣାବର୍ତ୍ତକୁ ବଦ୍ଧ କରିଥିଲେ, ଏଇଭଳି ଭାବରେ ଭଗବାନଙ୍କ ଲୀଳାକୁ ସବୁ ଶ୍ରବଣ କରି ଜାଗିଙ୍କ ପତ୍ନୀମାନେ ସେମାନେ ଭଗବାନ ଭକ୍ତ ହେଇଯାଇଛନ୍ତି। ତେଣୁ ଭଗବାନଙ୍କର ସାଙ୍ଗ ବାଳକମାନେ ଯେତେବେଳେ ଆସି କହିଲେ ଭଗବାନ ଏଇଠି ନିକଟରେ ଅଛନ୍ତି, ତାଙ୍କୁ କିଛି କ୍ଷୁଧା ହଉଛି, ତାଙ୍କୁ କିଛି ଖାଦ୍ୟ ଦରକାର, ତେଣୁ ଜାଗିଙ୍କ ପତ୍ନୀ ମାନେ ତାଙ୍କ ସ୍ୱାମୀଙ୍କୁ ନିବାରଣ ସତ୍ତ୍ୱେ ସେସବୁ ଯୋଉ ଖାଦ୍ୟ ପଦାର୍ଥ ଆଣିଥିଲେ ସବୁ ଖାଦ୍ୟ ପଦାର୍ଥ ସହିତ ସବୁ ଆସିଲେ, ତାଙ୍କର ସ୍ୱାମୀଙ୍କୁ ତ୍ୟାଗ କରିଦେଲେ, ତାଙ୍କ କଥା ମାନିଲେ ନାହିଁ। ତେଣୁ ଏଇଭଳି କୁହାଯାଉଛି ପତି ନ ସାନ, ସେ ପତି ନୁହନ୍ତି, ଯଦି ତାଙ୍କ ଶରଣରେ ଥିବା ଆଶ୍ରିତ ବ୍ୟକ୍ତିମାନଙ୍କୁ ଯଦି ସେ ମୃତ୍ୟୁମୁଖ ରକ୍ଷା ନ କରିପାରିବେ, ସେଭଳି ଭାବରେ ଜନନୀ ନ ସସ୍ୟା ଦୈବନାଥ ନ ପତି ସସ୍ୟା ଜହନ ମୋଚେ ସମୁପେତ ମୃତ୍ୟୁ, ଯିଏ ଏଇଭଳି ଭାବରେ ତାଙ୍କ ଶରଣରେ ଥିବା ବ୍ୟକ୍ତିମାନଙ୍କୁ ଯଦି ମୃତ୍ୟୁମୁଖରୁ ରକ୍ଷା ନ କରିପାରିଲେ ତାହେଲେ ସେ ପଦବାଧ୍ୟ ହେବେ ନାହିଁ। ତେଣୁ ଆଜି ଆମେ ବିଶେଷ ଭାବରେ ଏଇ ଯୋଉ ଦୁଇ ପୁତ୍ର କନ୍ୟାଙ୍କର ଗୁରୁକର୍ତ୍ତାଙ୍କର ଯୋଉ ପୁତ୍ର କନ୍ୟା ତାଙ୍କର ଯୋଉ ଆବିର୍ଭାବ ଜନ୍ମଦିବସ, ଏଇ ଜନ୍ମ ଦିବସରେ ଆମର ପିତା ମାତାଙ୍କର କର୍ତ୍ତବ୍ୟ ବିଷୟରେ ଆମେ କହିଲେ କଥା କହିଲେ, ତେଣୁ ଆମର ସମୟ ମଧ୍ୟ ହେଇଯାଇଛି। ଆମ କଥାକୁ ବିଶ୍ରାମ ଦେବା ପୂର୍ବରୁ ପଚାରିବା କାହାର କିଛି ସନ୍ଦେହ ରହିଛି ବା କିଛି ପ୍ରଶ୍ନ ରହିଛି, ଆମର କଥା ବିଶ୍ରାମ ଦେବା। ଯେତେବେଳେ ଜାଗିଙ୍କ ପତ୍ନୀ ମାନେ ଆପଣ ଦେଖିବେ ଭାଗବତ ଦଶମ ସ୍କନ୍ଧରେ 23 ଅଧ୍ୟାୟ ବର୍ଣ୍ଣନା କରାଯାଇଛି ଏ ଲୀଳାଟି, ସେତେବେଳେ ଜାଗିଙ୍କ ପତ୍ନୀମାନେ ଯେତେବେଳେ ସବୁ ଖାଦ୍ୟ ସବୁ ଆଣିକି ଆସିଥିଲେ ତାଙ୍କ ସ୍ୱାମୀଙ୍କୁ ସେ ଗ୍ରହଣ ତାଙ୍କ କଥା ନ ମାନିକି ଆସିଥିଲେ, ତେଣୁ ଯେତେବେଳେ ଭଗବାନ ଖାଦ୍ୟ ପ୍ରଦାନ କଲେ ଭଗବାନ ସେସବୁ ଖାଦ୍ୟ ଭଗବାନ ତାଙ୍କ ବାଳକମାନେ ସେସବୁ ଖାଦ୍ୟ ଗ୍ରହଣ କରିସାରିଲା ପରେ ତାଙ୍କୁ କହିଲେ ତମେ ସେ ବର୍ତ୍ତମାନ ଫେରିଯାଅ, ତମର ସ୍ୱାମୀ ଯୋଉ ଯଜ୍ଞ କରୁଛନ୍ତି ଆଉ ତମେ ନଗଲେ ତାଙ୍କ ଯଜ୍ଞ ସମ୍ପୂର୍ଣ୍ଣ ହେଇପାରିବ ନାହିଁ, ତମେ ଯାଅ। ସେ ମନା କରୁଥିଲେ, କହିଲେ ନା ଆମର ସ୍ୱାମୀମାନେ ଆମକୁ ବିରୋଧ କରୁଥିଲେ ଆମେ ଆସିଯାଉଛୁ, ତେଣୁ ଆମେ ଯେତେବେଳେ ଯଦି ଯିବୁ ଆମକୁ ସେ ଗ୍ରହଣ କରିବେ ନାହିଁ। ସେ ଭାଗବତରେ ସେ ଶ୍ଳୋକଟି ଅଛି ପରିବର୍ତ୍ତିତ ହେଇ ଭଗବାନ ଶରଣ ଗଲେ ସମସ୍ୟାର ସମାଧାନ ହେଇପାରିବ, ଆମେ ନିଜେ କରିପାରିବା ନା। ଆଜ୍ଞା ଭଗବାନଙ୍କର ଶରଣ ଆମେ ଯାଇଛେ ମାନେ ସେସବୁ ବ୍ୟବସ୍ଥା କରିବେ। ସେ ତାଙ୍କୁ ଗ୍ରହଣ କଲେ ତାଙ୍କ କଥା ଯଦି ମାନିଥାନ୍ତେ, ଯଦି ନ ଯାଇଥାନ୍ତେ ତାହେଲେ ସେଇଟା ତାଙ୍କ କଥାକୁ ତ୍ୟାଗ କରିଦେଲେ, ସେଥିପାଇଁ କୁହାଯାଏ। ତାପରେ କାଳିଆ ପତ୍ନୀ ମାନ କାଳିଆ ତାଙ୍କର ପତ୍ନୀ ମାନେ ମଧ୍ୟ ସେଭଳି ଭାବରେ କାଳିଆ ଯିଏ ଭଗବାନଙ୍କ ଶରଣ ଯାଉନଥିଲେ ତାଙ୍କ ପତ୍ନୀ ମାନେ ଭଗବାନଙ୍କ ଶରଣରେ ଗଲେ। ତାପରେ କାଳିଆ ଭକ୍ତ ହେଇଛନ୍ତି। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ ମୁଣ୍ଡ କି ସମ୍ଭେ ଗୌରଭକୁନ୍ଦ କି ତାଇ ଗୌତମାନନ୍ଦେ। ତେଣୁ ଆମର ନାରାୟଣ ପ୍ରଭୁ କହିବେନି ଆଉ କିଛି। ଆଚ୍ଛା ହରେ କୃଷ୍ଣ। ତେଣୁ ଆମେ ସମସ୍ତଙ୍କୁ ଅନୁରୋଧ କରିବୁ ଆସନ୍ତା 30 ତାରିଖରେ